ॐ नमो भगवते वासुदेवाय। श्रीमद्भागवतं दशमस्कन्ध 68 अध्याय श्लोक 35। भूयात्पतिरयं मह्यम् भूयात्पतिरयं मह्यम् धाता तदनुमोदताम् धाता तदनुमोदताम् इति सर्वः पृथक् कृत्स्ने इति सर्वः पृथक् कृत्स्ने भावेन हृदयं दधो भावेन हृदयं दधो। भूयात्पतिरयं मह्यम् धाता तदनुमोदताम् इति सर्वः पृथक् कृत्स्ने भावेन हृदयं दधो। भूयात्पतिरयं मह्यम् धाता तदनुमोदताम् इति सर्वा पृथक् कृत्स्ने भावेन हृदयं दधो। भूयात्पतिरयं मह्यम् धाता तदनुमोदताम् इति सर्वा पृथक् कृत्स्ने भावेन हृदयं दधो। भूयात्पतिरयं मह्यम् धाता तदनुमोदताम् इति सर्वा पृथक् कृत्स्ने भावेन हृदयं दधो। हरे कृष्ण श्लोकरण बाद ଏହି ପୁରୁଷଙ୍କୁ ଦୈବ ଯେପରି ମୋର ସ୍ୱାମୀ ଭାବରେ ଅନୁମୋଦନ କରନ୍ତୁ, ଏହି ଭାବନାରେ ପ୍ରତ୍ୟେକ ରାଜକନ୍ୟା ଶ୍ରୀକୃଷ୍ଣଙ୍କ ଚିନ୍ତାରେ ଗଭୀର ଭାବରେ ମଗ୍ନ ହେଲେ। ହରେ କୃଷ୍ଣ ଅବସ୍ଥ ଭକ୍ତ ସଜନବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଏହି ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଆମର ଏହି କଥା 5000 ବର୍ଷ ତଳେ ଏହି ଘଟଣାଟି ହେଉଥିଲା। ଏଇଟା ହେଇଥିଲା ଆସାମର ବର୍ତ୍ତମାନ ଯେଉଁ ରହିଛି କାମରୂପ, ସେ ସମୟରେ ତା'ର ନାମ ଥିଲା ପ୍ରାଗ ଜ୍ୟୋତିଷପୁର। ସେଇ ପ୍ରାଗ ଜ୍ୟୋତିଷପୁରରେ ଏଇ ଘଟଣାଟି ହେଇଥିଲା। ତେଣୁ ଆମେ ଏ କଥାଟି କହିବା, ଭଗବାନଙ୍କର 16108 ରାଣୀ ରହିଛନ୍ତି। 16108 ରାଣୀ କେମିତି ଭଗବାନ ବିବାହ ଦ୍ୱାରକା ଲୀଳା, ଭଗବାନଙ୍କର 5000 ବର୍ଷ ତଳେ ଯେ ଭଗବାନ ଆସି ଲୀଳା କରୁଥିଲେ, ତାଙ୍କର 3ଟି ଲୀଳା ରହିଛି। ଗୋଟିଏ ହେଉଛି ବୃନ୍ଦାବନ ଲୀଳା, ଗୋଟିଏ ହେଉଛି ମଥୁରା ଲୀଳା, ଆଉ ଗୋଟିଏ ହେଉଛି ଦ୍ୱାରକା ଲୀଳା। ଭଗବାନ ଦଶମ ସ୍କନ୍ଧ 1ଅଧ୍ୟାୟରୁ ଭଗବାନ କିଭଳି ଆବିର୍ଭାବ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। କେମିତି ଭୂମିଦେବୀ ଏଇ ଯେଉଁ ପାପ ଦ୍ୱାରା ଭାରାକ୍ରାନ୍ତ ହୋଇକରି ସେ ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି। ବ୍ରହ୍ମା ଅନ୍ୟ ଦେବତାମାନଙ୍କ ସହିତ କ୍ଷୀର ସମୁଦ୍ର ତଟରେ ଥିବା ତଟରେ ଯାଇକରି ଭଗବାନ ପୁରୁଷ ସୂକ୍ତ ମନ୍ତ୍ରରେ ପ୍ରାର୍ଥନା କରୁଛନ୍ତି। ଭଗବାନ କ୍ଷୀରୋଦକ ସାଇ ବିଷ୍ଣୁ ସେଇଠି ତାଙ୍କୁ ସବୁ ଖବର ଦେଲେ, ଏସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ବସୁଦେବଙ୍କ ପୁତ୍ର ରୂପରେ ଆସିଲେ ଏବଂ ସେ ମଧ୍ୟ ନନ୍ଦଙ୍କର ପୁତ୍ର। ତେଣୁ ଏହିଭଳି ଭାବରେ ଭାଗବତମରେ ଭଗବାନ ଯେ ନନ୍ଦଙ୍କର ପୁତ୍ର ସେ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ପ୍ରକୃତରେ ଭଗବାନ ମଧ୍ୟ ନନ୍ଦଙ୍କର ପୁତ୍ର, ଖାଲି ଲୋକ ଭାଗବତରେ ବର୍ଣ୍ଣନା କରାଯାଇଛି ଭଗବାନ ବସୁଦେବଙ୍କ ପୁତ୍ର ରୂପରେ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ରାତ୍ରି ଅର୍ଦ୍ଧରେ କଂସର ବନ୍ଦୀଶାଳରେ ଆବିର୍ଭାବ ହୋଇଥିଲେ, ବସୁଦେବ ଦେବକୀଙ୍କ ଗର୍ଭରୁ ସେ ଆବିର୍ଭାବ ହୋଇଥିଲେ, ଏତିକି କଥା ଭାଗବତରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ ଯେ ସେ ମଧ୍ୟ ଯଶୋଦାଙ୍କର ଗର୍ଭରେ ଆସିଥିଲେ, କାରଣ ଭଗବାନଙ୍କ ଜନ୍ମ ଗୁହ୍ୟ, ଭଗବାନଙ୍କର ଜନ୍ମ କର୍ମ ଏସବୁ ବହୁତ ଗୋପନୀୟ ବସ୍ତୁ, ତେଣୁ ସବୁଥିରେ ସେଇଟା ପ୍ରକାଶ କରାଯାଏ ନାହିଁ, ସବୁ ସମୟରେ ପ୍ରକାଶ କରାଯାଏ ନାହିଁ। କିନ୍ତୁ ଭଗବାନ ଭକ୍ତମାନେ ସେସବୁ ଜାଣନ୍ତି, ତେଣୁ ଭଗବାନ ଯେଉଁ ବୃନ୍ଦାବନରେ ଲୀଳା କଲେ ସେଇ ଯେଉଁ ବସୁଦେବଙ୍କ ପୁତ୍ର ଏବଂ ନନ୍ଦଙ୍କର ପୁତ୍ର ମିଶିକିରି ଏକ ହେଇକିରି ସେ 11 ବର୍ଷ କାଳ ଭଗବାନ ଲୀଳା କଲେ ବୃନ୍ଦାବନରେ। ବୃନ୍ଦାବନରେ ଯେଉଁ 11 ବର୍ଷ କାଳ ଲୀଳା କଲେ ପ୍ରସିଦ୍ଧ ବୃନ୍ଦାବନ ଲୀଳା, ଭଗବାନଙ୍କର ଯେତେ ଲୀଳା ଭିତରେ ବୃନ୍ଦାବନ ଲୀଳା ହେଉଛି ଶ୍ରେଷ୍ଠ ଲୀଳା, ତେଣୁ ଏହିସବୁ ଲୀଳା ବର୍ଣ୍ଣନା କରି ତା ଦେହରେ ଏଇ ଯେଉଁ ବୃନ୍ଦାବନ ଲୀଳା ଭଗବାନଙ୍କର କ'ଣ ଗର୍ଭ ଭଗବାନଙ୍କର ଯେଉଁ ରହିଛନ୍ତି ଛୋଟ ପିଲାଦିନରୁ, ଛୋଟ ପିଲାଦିନେ ଯେତେବେଳେ ସେ ଥିଲେ ସୁତିକା ଗୃହରେ ଥିଲେ, ଜନ୍ମ ହୋଇକରି ସୁତିକା ଗୃହରେ ଥିଲେ, ସେହି ସମୟରେ ପୁତନା ଆସିଥିଲେ ତାଙ୍କୁ ହତ୍ୟା କରିବା ପାଇଁ। 6 ଦିନର ଲୀଳା ଭଗବାନଙ୍କର, 6 ଦିନର ଲୀଳାକୁ ବର୍ଣ୍ଣନା କରାଯାଇଛି। 6 ଦିନର ଲୀଳାଠୁ ଆରମ୍ଭ କରିକିରି ପାଖାପାଖି 125 ବର୍ଷ କାଳ ଭଗବାନ ଯେଉଁ ଲୀଳା କରିଥିଲେ ଏସବୁ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ 6 ଦିନ ଯେତେବେଳେ ହେଇଥିଲେ ପୁତନା ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ସେ ଲୀଳା ଭାଗବତ 10ସ୍କନ୍ଧ 6 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବରେ ଭଗବାନଙ୍କ ବୃନ୍ଦାବନ ଲୀଳା ଚାଲିଲା, କୁମାର ଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳା ଇତ୍ୟାଦି ସବୁ ଚାଲିଲା। ଯଦିଓ କୈଶୋର ଲୀଳା ଆରମ୍ଭ ହେଉଛି 16 ବର୍ଷରୁ, 11ରୁ 15 ବର୍ଷ ହେଉଛି ପୌଗଣ୍ଡ ଲୀଳା, 1ରୁ 5 ଇଏ ହେଉଛି କୁମାର ଲୀଳା, 6ରୁ 11 ଇଏ ହେଉଛି ପୌଗଣ୍ଡ ଲୀଳା, 11ରୁ 15 ଇଏ ହେଉଛି କୈଶୋର ଲୀଳା। କିନ୍ତୁ ଭଗବାନ 11 ବର୍ଷ ପର୍ଯ୍ୟନ୍ତ ନଥିଲେ ସେଠି, 11 ବର୍ଷ ପୂର୍ବରୁ ଚାଲିଗଲେ, କିଛି ମାସ ଥିଲା ଭଗବାନ ମଥୁରାକୁ ଚାଲିଗଲେ, କିନ୍ତୁ ତା ଭିତରେ ମଧ୍ୟ ଭଗବାନ ସବୁ ଲୀଳା କରିଛନ୍ତି। କୈଶୋର ଲୀଳା ମଧ୍ୟ ଯେତେବେଳେ ଭଗବାନ 8 ବର୍ଷରେ ହୋଇଥିଲେ ସେହି ସମୟରେ କୈଶୋର ଲୀଳାଟି କରିଥିଲେ। ଏ ଲୀଳାଟି ପ୍ରସିଦ୍ଧ ଲୀଳା ଭାଗବତମରେ ପ୍ରାଣ ବୋଲି କୁହାଯାଏ। ଭାଗବତମରେ 9ଟି ଅଧ୍ୟାୟ ରହିଛନ୍ତି, କିନ୍ତୁ ଏଇ ଯେଉଁ 29ରୁ 33 ଏଇ 5ଟି ଅଧ୍ୟାୟ ଏ ରସପଞ୍ଚାଧ୍ୟାୟ ଆମର ଯେଉଁ କାର୍ତ୍ତିକ ମାସ ଚାଲିଛନ୍ତି, କାର୍ତ୍ତିକ ମାସରେ ସବୁଦିନ ରାତିରେ ଆମେ ଦୀପଦାନ ପରେ ଏ ଗୋପୀଗୀତ ପାଠ କରୁଛୁ, ଯାହାକୁ ଗୋପୀମାନେ 10ସ୍କନ୍ଧ 31 ଅଧ୍ୟାୟରେ ପାଠ କରିଥିଲେ ଭଗବାନ ବିରହରେ, ସେହି ଭାବରେ ପାଠ କରିବାର ଅଛି। ତେଣୁ ଇଏ ଯେଉଁ ଲୀଳା ହେଇଥିଲା 29ରୁ 33 ଭଗବାନଙ୍କ ଯେଉଁ ରାସ ଲୀଳା ହେଇଥିଲା, ଇଏ ହେଉଛି ରାସ ପଞ୍ଚାଧ୍ୟାୟ, 5ଟି ଅଧ୍ୟାୟରେ ଏ ରାସ ଲୀଳାକୁ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭାଗବତଙ୍କ ପ୍ରାଣ। ତେଣୁ ଏଇଭଳି ଭାବରେ ଭଗବାନ ବୃନ୍ଦାବନରେ 11 ବର୍ଷ ପାଖାପାଖି ଲୀଳା କରିକିରି ଚାଲିଗଲେ ମଥୁରାକୁ ଚାଲିଗଲେ, ମଥୁରାରେ ପାଖାପାଖି 18 ବର୍ଷ କାଳ ଲୀଳା କଲେ। ପ୍ରତିବର୍ଷ ଜରାସନ୍ଧ ଯେ କଂସର ଶ୍ୱଶୁର, କଂସର 2 ଜଣ ପତ୍ନୀ ଥିଲେ, ସେ ହେଉଛନ୍ତି ଅସ୍ତି ଏବଂ ପ୍ରାପ୍ତି, ଏମାନେ ହେଉଛନ୍ତି ଜରାସନ୍ଧଙ୍କର କନ୍ୟା। ଜରାସନ୍ଧ ମଗଧ ରାଜା ଥିଲେ ଏବଂ ମଗଧ ବର୍ତ୍ତମାନର ବିହାର, ସେହି ସମୟରେ ତାର ନାମ ଥିଲା ମଗଧ। ସେହି ସମୟରେ ଯେଉଁ ରାଜା ଥିଲେ ଜରାସନ୍ଧ, ଏତେ ପ୍ରତାପଶାଳୀ ଥିଲେ ବିଶ୍ୱର ସମସ୍ତ ରାଜା ତାଙ୍କ ଅଧୀନରେ ରହିଥିଲେ, ଏତେ ଶକ୍ତି ତାଙ୍କର ଥିଲା। ତେଣୁ ସିଏ 18 ଥର ଆକ୍ରମଣ କରିଥିଲେ ମଥୁରା ଉପରେ, ଏ ମଥୁରା ଲୀଳାରେ ବର୍ଣ୍ଣନା କରାଯାଇଛି। 18 ଥର ଆକ୍ରମଣ କରିଥିଲେ, ପ୍ରତିଥର ସେ 23 ଅକ୍ଷୌଣୀ ସୈନ୍ୟ ଆଣିକରି ଆସୁଥିଲେ। ଗୋଟିଏ ଅକ୍ଷୌଣୀ ସୈନ୍ୟଙ୍କର ସଂଖ୍ୟା ହେଉଛି 2,18,700, ଏତିକକୁ 18 ଗୁଣିଲେ ଯେତିକି ହେବ ପାଖାପାଖି 40,30,000 ସୈନ୍ୟ ଆଣିକି ସେ ଆସୁଥିଲେ ଯୁଦ୍ଧ କରିବା ପାଇଁ। କୃଷ୍ଣଙ୍କୁ ହତ୍ୟା କରିବେ, ଯାଦବଙ୍କୁ ହତ୍ୟା କରିବେ, ଏଇ ଏଇ ଚିନ୍ତନରେ ସେ ଆସୁଥିଲେ। କିନ୍ତୁ ତାଙ୍କର ସବୁ ସୈନ୍ୟ ମୃତ୍ୟୁବରଣ କରୁଥିଲେ, ଭଗବାନ ସମସ୍ତଙ୍କୁ ହତ୍ୟା କରିକି ତାଙ୍କୁ ଛାଡ଼ି ଦେଉଥିଲେ। ଏହିଭଳି ଭାବରେ 18 ଥର କାଳ ସେ ଆକ୍ରମଣ କରିଥିଲେ। ଏସବୁ ଲୀଳା ମଥୁରା ଲୀଳାରେ ବର୍ଣ୍ଣନା କରାଯାଇଛି। ତାପରେ ଭଗବାନଙ୍କ ଦ୍ୱାରକା ଲୀଳା ଆରମ୍ଭ ହୋଇଛି, 51 ଅଧ୍ୟାୟରୁ ଭଗବାନଙ୍କ ଦ୍ୱାରକା ଲୀଳା ଆରମ୍ଭ ହେଉଛି, ଭଗବାନଙ୍କର ବିବାହ ଲୀଳା ବର୍ଣ୍ଣନା କରାଯାଉଛି। ବିବାହ ଲୀଳା ଭଗବାନଙ୍କର ବର୍ଣ୍ଣନା କରିବା ପୂର୍ବରୁ ପ୍ରଥମେ ବଡ଼ ଭାଇ ବଳଦେବଙ୍କର ବିବାହ ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଦ ଯଦିଓ ବର୍ଣ୍ଣନା କରାଯାଏ ନାହିଁ, ତା ପୂର୍ବରୁ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଭଗବାନ ବଳରାମ ବିବାହ କଲେ ରେବତୀଙ୍କୁ, ରେବତୀଙ୍କର ପିତା ସେ ଚିନ୍ତା କଲେ ତାଙ୍କର କିଏ ଉପଯୁକ୍ତ ବର, ଚିନ୍ତା କରିକି ସେ ଚାଲି ଯାଇଥିଲେ ବ୍ରହ୍ମଲୋକକୁ। ରେବତ ଯେଉଁ ରେବତ ଯେଉଁ ରହିଛି ସେ ସ୍ଥାନ ହେଉଛି କ'ଣ, ସେ ଜଷ୍ଟ ସେ ଦ୍ୱାରକା ପାଖରେ ଥିଲା ସେ ସ୍ଥାନ, ସେଇଠି ତାଙ୍କର ସେ ସତ୍ୟଯୁଗର ଘଟଣା ଆସେ। ସତ୍ୟଯୁଗରେ ସେ ଚାହିଁଥିଲେ ତାଙ୍କର କନ୍ୟାଙ୍କୁ ବିବାହ ଦେବା ପାଇଁ ଜଣେ ଉପଯୁକ୍ତ ପାତ୍ରରେ, ସେଇଥିପାଇଁ ସେ ବ୍ରହ୍ମଲୋକକୁ ଯାଇଥିଲେ, ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ବ୍ରହ୍ମା ଟିକେ ତାଙ୍କର କାର୍ଯ୍ୟରେ ସେ ବ୍ୟସ୍ତ ଥିଲେ, ତାପରେ ତାଙ୍କ ସହ କଥା ହେଲା ଟିକେ କିଛି ସମୟ ଚାଲିଗଲା, ତା ଭିତରେ ସତେଇଶ ଯୁଗ ଚାଲିଗଲା। ସତ୍ୟଯୁଗରୁ ଆରମ୍ଭ କରି ତୃତୀୟା ଦ୍ୱାପର କଳି ଏଇଭଳି ଭାବରେ ପ୍ରଥମ ସତ୍ୟ ଗଲା, ଦ୍ୱିତୀୟ ସତ୍ୟ ଗଲା, ଦ୍ୱିତୀୟ ଯୁଗ ଗଲା, ଏଇଭଳି ଭାବରେ ସତେଇଶ ଯୁଗ ଚାଲିଗଲା। ଅଠେଇଶତମ ଦ୍ୱାପରରେ ସେହି ସମୟରେ ବ୍ରହ୍ମା ତାଙ୍କୁ କହିଲେ, ତୁମେ ଶୀଘ୍ର ଯାଅ ଏବଂ ତୁମର କନ୍ୟାଙ୍କୁ ତାଙ୍କୁ ବିବାହ ଦେବ, ବଳରାମଙ୍କୁ ବିବାହ ଦେବ। ସେ ତେଣୁ ସେ ଆସିଲେ, ଆସିକି ତାଙ୍କର କନ୍ୟାଙ୍କୁ ବିବାହ ଦେଲେ ବଳରାମଙ୍କୁ। ଏଇ ବଳରାମଙ୍କ ବିବାହ ଯଦିଓ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, କିନ୍ତୁ ବଳରାମ ପ୍ରଥମେ ବିବାହ କରିଥିଲେ। ତାପରେ ଭଗବାନ କୃଷ୍ଣଙ୍କର ବିବାହ ପ୍ରସଙ୍ଗ ଚାଲିଛି, ପ୍ରସଙ୍ଗ ଚାଲିଛି। ଭଗବାନ କିଭଳି ଭାବରେ ବିବାହ କଲେ ରୁକ୍ମିଣୀଙ୍କୁ, ପ୍ରଥମ ବିବାହ ଭଗବାନଙ୍କର, ଏସବୁ ଦୁଇ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଗଲା। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ କରିକି ଆଠଟି ବିବାହ କରିସାରିଛନ୍ତି ଭଗବାନ। ବର୍ତ୍ତମାନ ଏଇ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି 16,100 କନ୍ୟାଙ୍କୁ ଭଗବାନ ବିବାହ କରିବେ, 16,100 କନ୍ୟାଙ୍କୁ ବିବାହ କରିବେ। ତେଣୁ ଏଇ 68 ଅଧ୍ୟାୟରେ ଅନ୍ୟ ଚାରି ଆ ପୂର୍ବରୁ 4 କନ୍ୟାଙ୍କର ବିବାହ ବର୍ଣ୍ଣନା କରାଯାଇଥିଲା, ଏଇ 68 ଅଧ୍ୟାୟରେ 4 କନ୍ୟାଙ୍କୁ ବିବାହ, 68 ନା 58 ଅଧ୍ୟାୟରେ, ଯାହା ହଉ ଏଇଭଳି ଭାବରେ ସବୁ 8 ବିବାହ କରିସାରିଛନ୍ତି। ବର୍ତ୍ତମାନ 16,100 କନ୍ୟାଙ୍କୁ ବିବାହ କରିବେ। ତେଣୁ ଏ ଯେଉଁ 16,100 କନ୍ୟା, ଏମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ସବୁ ଆସି, ବିଭିନ୍ନ ସ୍ଥାନରେ ସବୁ ଥିଲେ, କିଏ ସ୍ୱର୍ଗ ଲୋକରେ ଥିଲେ, କିଏ ମହତ୍ ଲୋକରେ ଥିଲେ, କିଏ ଜନ ଲୋକରେ ଥିଲେ, କିଏ ବ୍ରହ୍ମ ଲୋକରେ ଥିଲେ। ଏହିଭଳି ଭାବରେ ମୁନି ଋଷି ରାଜାମାନଙ୍କର, ଅସୁରମାନଙ୍କର ସବୁ କନ୍ୟାମାନେ, ଏମାନେ ସବୁ ପିଲାଦିନରୁ ଭଗବାନ ଭକ୍ତ। ଆଉ ଯେମିତି ଛୋଟ ଛୋଟ ପିଲା ଏଠି ବସିଛନ୍ତି, ସେଇଭଳି ଭାବରେ ସେମାନଙ୍କର ଭାଗ୍ୟ ଥିଲା, ପିଲାଦିନରୁ ସେମାନେ ଭଗବାନ ଭକ୍ତି କରୁଥିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପିଲାଦିନରୁ ସେ ଭଗବାନଙ୍କର ଭକ୍ତି କରୁଥିଲେ। ତେଣୁ ଭଗବାନଙ୍କ ସହିତ ତାଙ୍କର ଯେଉଁ ସମ୍ପର୍କ ସମ୍ବନ୍ଧ ରହିଛି, ଆମ ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି, ଭଗବାନଙ୍କ ସହିତ ଗୋଟେ ନିତ୍ୟ ସମ୍ବନ୍ଧ ରହିଛି ସମସ୍ତଙ୍କର। ତେଣୁ 5 ମୁଖ୍ୟ ସମ୍ବନ୍ଧ ରହିଛି ଭକ୍ତମାନଙ୍କର, ଅନୁକୂଳ ଅନୁକୂଳ ଭାବରେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ରହିଛନ୍ତି, ସେମାନେ ଏଇ 5 ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୁଅନ୍ତି। ଗୋଟେ ହେଉଛି ଶାନ୍ତରସ, ଗୋଟେ ଦାସ୍ୟରସ, ଗୋଟେ ସଖ୍ୟରସ, ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ। ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ ଏଇ 5 ରସରେ ଭଗବାନଙ୍କ ସହିତ ସେମାନେ କ'ଣ ଏ ରସର ଆଦାନ ପ୍ରଦାନ କରନ୍ତି। ତେଣୁ ଏଇ କନ୍ୟାମାନେ ଯେଉଁ ଥିଲେ, ଏମାନେ ଭଗବାନଙ୍କର ମାଧୁର୍ଯ୍ୟ ରସରେ ଭଗବାନଙ୍କ ସହିତ ଯୁକ୍ତ, ଏମାନେ ଭଗବାନଙ୍କର ନିତ୍ୟ ପତ୍ନୀ ଏମାନେ। କିନ୍ତୁ ଲୀଳା ଚାଲିଛି, ଭଗବାନଙ୍କର ଲୀଳା ଚାଲିଛି। ତେଣୁ ଇଏ ସବୁ କିଏ କେଉଁଠି ଥିଲେ, ବିଶ୍ୱର କିଏ କେଉଁଠି ଥିଲେ ସବୁ, କିନ୍ତୁ ଏ ଜରା ଏସବୁ ରହିଛନ୍ତି ଯେଉଁ କିଏ ନରକ ରକାସୁର, ଏ ଭୂମିଙ୍କର ଭୂମିଦେବୀଙ୍କର ପୁତ୍ର, ଭୂମିଦେବୀଙ୍କର ପୁତ୍ର ଏତେ ଶକ୍ତିଶାଳୀ ଥିଲେ, ତାଙ୍କ ସହିତ କେହି ଯୁଦ୍ଧ କରିପାରୁନଥିଲେ, ସମସ୍ତଙ୍କୁ ପରାସ୍ତ କରିକିରି ସେ ତାଙ୍କର କନ୍ୟାମାନଙ୍କୁ ସବୁ ଆଣିକିରି ଆସୁଥିଲେ। ଏବଂ ଏଇଭଳି ଭାବରେ 16,100 କନ୍ୟାଙ୍କୁ ସେ ବନ୍ଦୀ କରି ରଖିଥିଲେ ତାଙ୍କୁ ବିବାହ କରିବେ, 16,100 କନ୍ୟାଙ୍କୁ ବିବାହ କରିବେ। ତେଣୁ ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି କେବେ ବିବାହ କରିବେ, କିନ୍ତୁ ଆ ଭିତରେ ଭଗବାନ ଆସି ତାଙ୍କୁ ହତ୍ୟା କରିଦେଇଛନ୍ତି। ଏଇ ଅଧ୍ୟାୟରେ ସେ ଲୀଳାଟି ବର୍ଣ୍ଣନା କରାଯାଇଛି। ରକାସୁର ଏତେ ଶକ୍ତିଶାଳୀ ଥିଲା ଯେ ଇନ୍ଦ୍ର ଲୋକ ଯାଇକରି ସ୍ୱର୍ଗର ରାଜା ଯେ ଇନ୍ଦ୍ର ହେବେ, ସେ ତ୍ରିଲୋକର ଅଧିପତି। ଏ ଭୌତିକ ଜଗତରେ ରହିଛି ଯେଉଁ ରହିଛି 14ଟି ଲୋକ ରହିଛି, ଆମେ ଯେଉଁ ଲୋକରେ ରହିଛି ହେଉଛି ପୃଥିବୀ ଲୋକ। ଆ ଉପରେ ଏ ଭୂଲୋକ ବାକୁ କୁହାଯାଏ, ଭୂଲୋକ ସଂସ୍କୃତରେ ଏଇଟା ଭୂଲୋକ ବୋଲି କୁହାଯାଏ। ଆ ଉପରେ ହେଲା ଭୂବଲୋକ, ତା ଉପରେ ସ୍ୱର୍ଗଲୋକ, ଏଇଭଳି ଭାବରେ ଆହୁରି 6ଟି ଲୋକ ରହିଛି ପୃଥିବୀ ଉପରେ, ଏବଂ ତଳେ ମଧ୍ୟ 7ଟି ଲୋକ ରହିଛି, ତଳ ଅତଳ ଭିତଳ ସୁତଳ ତଳାତଳ ରସାତଳ ମହିତଳ ପାତାଳ, ଏଇଭଳି ଭାବେ 14 ଲୋକ ଯଦି ରହିଛି, କିନ୍ତୁ ତାକୁ ତ୍ରିଲୋକ ବୋଲି କୁହାଯାଏ। ସ୍ୱର୍ଗର ରାଜା ଯେ ରାଜା ଯିଏ ଇନ୍ଦ୍ର ହେବେ, ସ୍ୱର୍ଗର ଦେବତାମାନଙ୍କ ରାଜା ଯିଏ ହେବେ ତାଙ୍କୁ ଇନ୍ଦ୍ର ବୋଲି କୁହାଯାଏ, ସେ ତ୍ରିଲୋକର ଅଧିପତି ବୋଲି କୁହାଯାଏ। ତେଣୁ ଇଏ ଭୌମାସୁର ସ୍ୱର୍ଗଲୋକ ଉପରେ ଆକ୍ରମଣ କରିକି ଇନ୍ଦ୍ରଙ୍କର ଯେଉଁ ରହିଛି ତାଙ୍କର ସବୁ ମୂଲ୍ୟବାନ ପଦାର୍ଥ ସବୁ ଅପହରଣ କରିକି ଆଣିଥିଲେ। ତାଙ୍କ ମାତା ହେଉଛନ୍ତି ଅଦିତି, ଅଦିତିଙ୍କର କୁଣ୍ଡଳକୁ ଆଣିଥିଲେ ନିଜ ମାତାଙ୍କୁ ଦେବା ପାଇଁ। ତାଙ୍କ ମାତା ହେଉଛନ୍ତି ଭୂମିଦେବୀ, ଇଏ ମଧ୍ୟ ଭଗବାନଙ୍କର ପତ୍ନୀ, ଭୂମିଦେବୀ ମଧ୍ୟ ଭଗବାନଙ୍କର ପତ୍ନୀ, ଏବଂ ବରୁଣଙ୍କର ଛତ୍ରକୁ ଅପହରଣ କରିଥିଲେ, ଏବଂ ଦେବତାମାନଙ୍କର ଗୋଟେ ଖେଳ ଖେଳିବା ପାଇଁ ଗୋଟେ ଥିଲା, ସେଇଟା ହେଉଛି ମଣିର ପର୍ବତ, ସେ ମଣି ପର୍ବତକୁ ମଧ୍ୟ ଅପହରଣ କରିଥିଲେ ଏ ଭୂମି ଏ ଭୌମ ଅସୁର। ତେଣୁ ଇନ୍ଦ୍ର ଆସି ଭଗବାନ ପ୍ରାର୍ଥନା କରିଥିଲେ, ଏ 68 ଅଧ୍ୟାୟରେ ପ୍ରଥମେ ଏଇଟା ବର୍ଣ୍ଣନା କରାଯାଇଛି। ପ୍ରଥମେ ଇନ୍ଦ୍ର ଆସିକି ଭଗବାନ ପ୍ରାର୍ଥନା କରିଥିଲେ ଏଇଭଳି ଭାବରେ ଭୌମାସୁରର ଅତ୍ୟାଚାରରେ ଆମେ ଆମକୁ ଏଇଭଳି ଭାବେ ଆମର ସବୁ ନେଇଯାଇଛନ୍ତି, ଆମ ଅପହରଣ କରିଦେଇଛନ୍ତି, ଆମକୁ ରକ୍ଷା କରନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କରିବାରୁ ଭଗବାନ ସେଇ ଦ୍ୱାରକାରୁ ଗରୁଡ଼ ପୃଷ୍ଠରେ ଚଢ଼ିକିରି ଆସିକିରି ସତ୍ୟଭାମାଙ୍କ ସହିତ ଆସିଥିଲେ। ସତ୍ୟଭାମାଙ୍କ ସହିତ ଆସିକିରି ଏଇ ପ୍ରାକ୍ ଜ୍ୟୋତିଷପୁରରେ ପ୍ରବେଶ କଲେ। ଏ 68 ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି, ଏବଂ ଏହି ଲୀଳାଟିକୁ ମଧ୍ୟ ଆମର ଯେଉଁ ରହିଛନ୍ତି ପ୍ରସିଦ୍ଧ କବି ଜୟଦେବ ଗୋସ୍ୱାମୀ ତାଙ୍କର ଗୀତଗୋବିନ୍ଦରେ ଗାନ କରିଛନ୍ତି। ହରି ମଧୁ ମୋର ନର କବି ନାଶନ ହେ ଗରୁଡ଼ାସନ ହେ ଗରୁଡ଼ାସନ ସୁରକୂଳ କେଳି ନିଦାନ ଜୟ ଜୟ ଦେବ ହରେ ହରେ ଜୟ ଜୟ ଦେବ ହରେ। ଗୀତ ଗୋବିନ୍ଦ ଏ ପ୍ରସିଦ୍ଧ ଗୀତ ଗୋବିନ୍ଦ ଏତେ ଭଗବାନଙ୍କ ପ୍ରିୟ ଭଗବାନ, ଯେତେବେଳେ ସେହି ଭଗବାନ କୃଷ୍ଣ ଯେ 5000 ବର୍ଷ ତଳେ ଏଇସବୁ ଲୀଳା କରୁଥିଲେ, ସେହି ଭଗବାନ କୃଷ୍ଣ ଆସିଲେ କଳିଯୁଗରେ ଆସିଲେ ଭଗବାନ, ସେ ହେଉଛନ୍ତି ଜୟ ଗୌର ସେହି କୃଷ୍ଣ ସେହି ଜଗନ୍ନାଥ, ସେହି ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଲେ, ଯିଏକି 16108 ରାଣୀ ଗ୍ରହଣ କରିଥିଲେ ଦ୍ୱାରକାରେ, ଏବଂ ବୃନ୍ଦାବନରେ 300 କୋଟି ଗୋପୀଙ୍କ ସହିତ ରାସ ଲୀଳା କରିଥିଲେ, ସେହି ଭଗବାନ ଯେତେବେଳେ କ'ଣ ଭକ୍ତ ରୂପରେ ଆସିଲେ, ସେତେବେଳେ ନିଜ ପତ୍ନୀକୁ ତ୍ୟାଗ କରି ପଳାଇ ଆସିଲେ, ନିଜର ପତ୍ନୀ ପ୍ରଥମେ ବିବାହ କରିଥିଲେ ଭଗବାନ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ବିବାହ କରିଥିଲେ, ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ, 16 ବର୍ଷ ବୟସରେ ତାଙ୍କୁ ବିବାହ କରିଥିଲେ, ତାପରେ ତାଙ୍କର ବିୟୋଗ ହୋଇଗଲା, ବିୟୋଗ ହୋଇଗଲା ପରେ ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ ବିଷ୍ଣୁପ୍ରିୟା, 18 ବର୍ଷରେ ବିଷ୍ଣୁପ୍ରିୟାଙ୍କୁ ଗ୍ରହଣ କଲେ, କିନ୍ତୁ 24 ବର୍ଷରେ ସେ ତାଙ୍କୁ ତ୍ୟାଗ କରିଦେଲେ। ଯୁବତୀ ଅବସ୍ଥାରେ ତାଙ୍କର ପତ୍ନୀ ଥିଲେ, ଯୁବତୀ ଅବସ୍ଥାରେ ଥିଲେ, ମା' ବିଧବା ମା' ଥିଲେ ସଚୀ ମାତା, କିନ୍ତୁ ଜଗତକୁ ଉଦ୍ଧାର କରିବା ପାଇଁ ସେ ତ୍ୟାଗ କରିଦେଲେ, ସନ୍ନ୍ୟାସ ଗ୍ରହଣ କଲେ, ସନ୍ନ୍ୟାସ ଗ୍ରହଣ କରିକିରି ଏଇ ଭକ୍ତିକୁ ପ୍ରଚାର କଲେ। ଏଇ କୁହାଯାଏ ସଂକୀର୍ତ୍ତନ ଏକ ପିତରୁ, ଏଇ ସଂକୀର୍ତ୍ତନକୁ ସେ ଆରମ୍ଭ କରିଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ସଂକୀର୍ତ୍ତନକୁ ପିତରୁ ଗୌରାଙ୍ଗ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁ ଏଇ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରିଥିଲେ। କଳିଯୁଗର ଅନୁମୋଦିତ ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ, ଭଗବାନଙ୍କୁ କଳିଯୁଗ ପ୍ରାପ୍ତ ହେବାର ଉପାୟ ହେଉଛି ସଂକୀର୍ତ୍ତନ, ମହାମନ୍ତ୍ର ମାଧ୍ୟମରେ ଭଗବାନଙ୍କୁ ଜଣେ ପ୍ରାପ୍ତ ହୋଇପାରିବ, ବହୁତ ସରଳ ପନ୍ଥା। ମହାପ୍ରଭୁ ଏଇଟାକୁ କ'ଣ ସ୍ଥାପନ କଲେ, ସଂକୀର୍ତ୍ତନ ଏକ ପିତରୁ ବୋଲି କୁହାଯାଇଛି। ଉପସ୍ଥାପନ କଲେ ଏବଂ ସେ ତାଙ୍କର ପତ୍ନୀକୁ ତ୍ୟାଗ କରିକି ଆସି ସନ୍ନ୍ୟାସ ଗ୍ରହଣ କରି ଆସି ପୁରୀରେ ରହିଲେ। ପୁରୀରେ ଆମର ଯେଉଁ ରହିଛି ଜଗନ୍ନାଥ ମନ୍ଦିରରୁ ସ୍ୱର୍ଗଦ୍ୱାର ଗଲାବେଳକୁ ଯେଉଁ ରାସ୍ତା ରହିଛି ବାଲି ସେହି ରାସ୍ତାର ବାମ ପଟେ ପଡ଼ିବ ମହାପ୍ରଭୁ ବର୍ତ୍ତମାନ ସେଠି ରହିଛି ଗମ୍ଭୀରା ମଠ ବୋଲି କୁହାଯାଏ, ରାଧାକାନ୍ତ ମଠ। ସେଇଠି ବର୍ତ୍ତମାନ ମଧ୍ୟ ମହାପ୍ରଭୁଙ୍କର ବ୍ୟବହୃତ ପଦାର୍ଥ ସବୁ ରହିଛି, ତାଙ୍କର ପାଦୁକା ରହିଛି, ତାଙ୍କର କମଣ୍ଡଳୁ ରହିଛି, ଆପଣମାନଙ୍କର ଦେଖିପାରିବେ। ସେଇଠି ରହିକରି ସେ ତାଙ୍କର ଯେଉଁ ରହିଛନ୍ତି ସଚିବ ଥିଲେ ସ୍ୱରୂପ ଦାମୋଦର ଏବଂ ଅନ୍ୟମାନେ ତାଙ୍କର ପାର୍ଷଦମାନେ ଥିଲେ ରାୟ ରାମାନନ୍ଦ ହେଉଛନ୍ତି ଅର୍ଜୁନ, ଇଏ ହେଉଛନ୍ତି କୃଷ୍ଣ। ଦ୍ୱାରକାରେ ଯାହା ସବୁ ଲୀଳା ଚାଲିଥିଲା କଳିଯୁଗରେ ମଧ୍ୟ ସେସବୁ ଲୀଳା ସବୁ ହେଉଛି। ଯିଏ ସବୁ ପାର୍ଷଦ ଭଗବାନ କୃଷ୍ଣଙ୍କର ପାର୍ଷଦ ସବୁ ଆସିଥିଲେ, ଭଗବାନଙ୍କର ଏ 16,108 ରାଣୀ ଅନ୍ୟମାନେ ସବୁ ଯିଏ ସବୁ ଥିଲେ ସମସ୍ତେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ସବୁ ଭାଗ ନେଇଛନ୍ତି। କୃଷ୍ଣଙ୍କ ଲୀଳାରେ ଯେଉଁମାନେ ଭାଗ ନେଇଥିଲେ ସମସ୍ତେ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି। ଆମର ଗୋଟେ ଗ୍ରନ୍ଥ ରହିଛି କୌର ଗଣଦେଶ ଦୀପିକା, କବି କର୍ଣ୍ଣପୁର ଏଠି ରଚନା କରିଛନ୍ତି କିଏ କୃଷ୍ଣ ଲୀଳାରେ କ'ଣ ଥିଲେ, ସେ ଗୌରାଙ୍ଗ ଲୀଳାରେ କ'ଣ ହେଇଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ମହାପ୍ରଭୁ ଯେତେବେଳେ ରହିଥିଲେ ସେଇ ଇଏରେ ଯେଉଁ ମଠରେ ରାଧାକାନ୍ତ ମଠରେ ସେହି ସମୟରେ ପ୍ରତିଦିନ ସେଇଠିକୁ ଆସ୍ୱାଦନ କରୁଥିଲେ। ଜୟଦେବ ଗୋସ୍ୱାମୀଙ୍କର ଏବଂ ଚଣ୍ଡିଦାସ ବିଦ୍ୟାପତି ଏମାନଙ୍କର ସବୁ ଭଗବାନଙ୍କ ଯେଉଁ ବିଷୟରେ ରଚନା ଲୀଳା ସବୁ ରଚନା କରିଛନ୍ତି ସେସବୁ ଆସ୍ୱାଦନ କରୁଥିଲେ। ତେଣୁ ଏ କ'ଣ ଯେଉଁ ଜୟଦେବଙ୍କର ଗୀତଗୋବିନ୍ଦ ଏତେ ଗୁରୁତ୍ୱପୂର୍ଣ୍ଣ, ଗୀତଗୋବିନ୍ଦ କଥା ରହିଛି ଜୟଦେବ ଗୋସ୍ୱାମୀ ଯେତେବେଳେ ଗୀତଗୋବିନ୍ଦ ରଚନା କରୁଥିଲେ ସେତେବେଳେ ସେ ଭଗବାନ ଲୀଳାକୁ ସବୁ ଦେଖିକି ରଚନା କରୁଥିଲେ। ଭଗବାନ ଲୀଳା ଚାଲିଛି, ରାଧାକୃଷ୍ଣଙ୍କ ଲୀଳା ଯେଉଁ ବୃନ୍ଦାବନ ଲୀଳାକୁ ଦେଖିକିରି ସବୁ ରଚନା କରୁଥିଲେ ଜୟଦେବ ଗୋସ୍ୱାମୀ। ଗୋଟେ ଥର ରଚନା କରୁଥିଲା ବେଳେ ସେ ଦେଖିଲେ ଏଇଭଳି ଭାବରେ ଯେଉଁ ଭଗବାନ କହୁଛନ୍ତି ରାଧାରାଣୀକୁ ପ୍ରାର୍ଥନା କରୁଛନ୍ତି ଆପଣଙ୍କର ପାଦ ପଦ୍ମକୁ ମୋର ମସ୍ତକରେ ସ୍ଥାପନ କରନ୍ତୁ, ରାଧାରାଣୀକୁ ଏଇଭଳି ଭାବରେ ସେ ପ୍ରାର୍ଥନା କରୁଛନ୍ତି ଭଗବାନ କୃଷ୍ଣ। ତେଣୁ ଏ ତାଙ୍କର ଲେଖନୀ ଚାଲିଲା ନାହିଁ, ଲେଖନୀ ଲେଖିପାରିଲେ ନାହିଁ, ଦେହି ପାଦ ପଲ୍ଲବ ମୁଦାରମ ଏଇ କଥାଟିକୁ ସେ ଲେଖିବା କଥା କିନ୍ତୁ ସେ ଲେଖିପାରିଲେ ନାହିଁ। ଭଗବାନ କେମିତି ରାଧାରାଣୀକୁ କହିବେ ମୋର ତୁମର ପାଦକୁ ମୋର ମସ୍ତକରେ ସ୍ଥାପନ କରୁ, ସେ ଲେଖିପାରିଲେ ନାହିଁ। ତେଣୁ ସେ ସେତିକି ରଚନା ବନ୍ଦ କରିକିରି କହିଲେ ସ୍ନାନ କରିବା ପାଇଁ, ସ୍ନାନ କରିବା ପାଇଁ ଯେତେବେଳେ ଗଲେ ସେତେବେଳେ ଭଗବାନ ନିଜେ ଆସି ପହଞ୍ଚିଗଲେ। ଆସିକରି ତାଙ୍କର ପତ୍ନୀ ଯେଉଁ ରହିଛନ୍ତି ପଦ୍ମାବତୀ ନା, ପଦ୍ମାବତୀକୁ କହିଲେ ମୁଁ ଭୁଲି ସେ ପଦ୍ମାବତୀ ଆସିଯାଇଗଲେ ଏବେ ଯାଇଥିଲେ ମୁଁ ପଳେଇ ଆସିଲ ନା ମୁଁ ଭୁଲି ଯାଇଛି, ଗୋଟେ କାଳେ ଭୁଲିଯିବି ସେ ପଦଟା ମୋର ମନେ ପଡ଼ିଲା ତ ଲେଖିଦେବି କହିକିରି ଲେଖନୀ ଆଣିକି ନିଜେ ଲେଖିଲେ। ଗୀତ ଗୋବିନ୍ଦରେ ତାଙ୍କ ନିଜର ହସ୍ତାକ୍ଷର ରହିଛି, ଭଗବାନଙ୍କର ହସ୍ତାକ୍ଷର, ନିଜେ ଲେଖିଦେଲେ ଦେହି ପଦ ପଲ୍ଲବ ମୁଦାହାରମ ଏ ଶ୍ଳୋକଟି ରହିଛି, ଲେଖି ଚାଲିଗଲେ। ତାପରେ ପୁଣି ଯେତେବେଳେ ଇଏ ଆସିଲେ କ'ଣ ଜୟଦେବ ଗୋସ୍ୱାମୀ ଯେତେବେଳେ ଆସିଲେ, ଜୟଦେବ ଗୋସ୍ୱାମୀ ଆସି ଯେତେବେଳେ ସବୁ ଖାଦ୍ୟପେୟ କ'ଣ କରି ସେ କ'ଣ ହଁ ସେ ତ ଆସିକରି ଲେଖିକି ଚାଲିଗଲେ। ତେଣୁ ତାପରେ ଇଏ ଯେତେବେଳେ ଆସିଲେ ତାଙ୍କ ପତ୍ନୀ ଆସି ଯାଉଛନ୍ତି, ସେ ମାଗିଲେ ଯେତେବେଳେ ଲେଖନୀ ଲେଖିବା ପାଇଁ ସେ କହିଲେ ତୁମେ ପରା ଲେଖିକି ନେଇକି ଲେଖିକି ଲେଖିଲ ନା କେତେବେଳେ ମୁଁ ଲେଖିଲି ଏଇଭଳି ଭାବରେ ଦେଖିଲା ବେଳକୁ ସେ ତ ଲେଖା ହେଇଛି, ଭଗବାନ ନିଜେ ଲେଖିଛନ୍ତି, ତାଙ୍କର ହସ୍ତାକ୍ଷର ରହିଛି, ଦେହି ପାଦ ପଲ୍ଲବ ଉଦାହରଣ ଏଭଳି ଖାଲି ସୁବର୍ଣ୍ଣ ଅକ୍ଷରରେ ଲେଖା ହେଇଛି, ସେଇଟା ହୀରା ଭଳି ସେ ରହିଛି, ସେ ଅକ୍ଷର ରହିଛି ଏତେ ସୁନ୍ଦର ରହିଛି ଅକ୍ଷର, ଭଗବାନଙ୍କ ହସ୍ତାକ୍ଷର। ତେଣୁ ଏଇଭଳି ଯେଉଁ ରହିଛି ଲୀଳା ସବୁ ରହିଛି ଏଇ ଗୀତ ଗୋବିନ୍ଦରେ ଏଇଟା ବର୍ଣ୍ଣନା କରାଯାଇଛି। ହରି ମଧୁ ମୋର ନର କବିନାଶନ ହେ ଗରୁଡ଼ାସନ ହେ ଗରୁଡ଼ାସନ ସୁରକୂଳ କେଳି ନିଦାନ ଜୟ ଜୟ ଦେବ ହରି ହରେ ଜୟ ଜୟ ଦେବ। ମଧୁ ମଧୁ ଦୈତ୍ୟକୁ ଭଗବାନ ହତ୍ୟା କରିଥିଲେ ଆଉ ଗୋଟେ ଲୀଳାରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଏହି ଲୀଳାରେ ମୂରକୁ ପ୍ରଥମେ ହତ୍ୟା କଲେ ଭଗବାନ, ତାପରେ ନରକକୁ ହତ୍ୟା କଲେ। ମଧୁ ମୁର ନରକ ବିନାଶନ ଗରୁଡ଼ାସନ, ଗରୁଡ଼ ପୃଷ୍ଠରେ ଆସିଥିଲେ ଭଗବାନ, ଏଇଟାକୁ ବର୍ଣ୍ଣନା କରାଯାଇଛି ଅଧ୍ୟାୟରେ। ଏବଂ ସୁରକୂଳ କେଳି ନିଦାନ, ଦେବତାମାନେ କେତେ ଆନନ୍ଦ ନହୋଇଥିବେ, ସେମାନେ ଭୀତତ୍ରସ୍ତ ହୋଇକି ରହିଥିଲେ। ଯେମିତି ବର୍ତ୍ତମାନ କରୋନାର ଆସ୍ତେ ଆସ୍ତେ ବର୍ତ୍ତମାନ କରୋନାର ଭୟ କମିଗଲାଣି, କିନ୍ତୁ ଯେଉଁଭଳି ଭାବରେ କରୋନାର ଭୟ ଥିଲା ସେଇଭଳି ଭାବରେ ଦେବତାମାନେ ତାଙ୍କୁ କରୋନା ଭଳି ଯାଇଥିଲା। ସେଠି ସେହି ସମୟରେ କରୋନାର ଭୟ ତାଙ୍କୁ ଆସିଯାଇଥିଲା, ଦେବତାମାନଙ୍କର ଭୟ ହେଇଯାଇଥିଲା, ନରକପତି ଏତେ ଭୟ ଥିଲା। ଯେତେବେଳେ ଭଗବାନ ଯେତେବେଳେ ନରକାସୁରକୁ ବଧ କଲେ, ବର୍ତ୍ତମାନ ଯଦି ଆମର ଯେଉଁ ରହିଛି କରୋନାର ଯଦି ମେଡ଼ିସିନ୍ ବାହାରିଯିବ, ଲୋକମାନେ କେମିତି ଶାନ୍ତିରେ ନିଶ୍ୱାସ ନେବେ। ସେହିଭଳି ଭାବରେ ଭଗବାନ ଯେତେବେଳେ ନରକାସୁରକୁ ବଧ କଲେ, ଦେବତାମାନେ ଶାନ୍ତିରେ ନିଶ୍ୱାସ ନେଲେ, ଆନନ୍ଦରେ ସେଟାକୁ ବର୍ଣ୍ଣନା, ସେମାନେ ବହୁତ ଧୁମ୍ଧାମ୍ରେ ଏଟାକୁ କ'ଣ ପାଳନ କରିଥିଲେ, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ। ତେଣୁ ଏହିଭଳି ଭାବରେ ନରକାସୁରକୁ ବଧ କଲା ପରେ ଭଗବାନଙ୍କୁ ଭୂମି ଦେବୀ ସ୍ତୁତି କରିଛନ୍ତି। କେତେ 25-32 ଏ ଯେଉଁ ରହିଛି 8 ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ସ୍ତୁତି କଲା ପରେ ବର୍ତ୍ତମାନ 33-37 ଏଇ 5 ଶ୍ଳୋକରେ ବର୍ଣ୍ଣନା କରାଯାଉଛି କୃଷ୍ଣ ଏ 16,100 ଯେଉଁ କନ୍ୟା ରହିଛନ୍ତି ସେମାନଙ୍କୁ ସବୁ ଉଦ୍ଧାର କରିବେ। ଗୋମାଂସର ଯେତେବେଳେ ତାଙ୍କୁ ବନ୍ଦୀ କରି ଆଣିଥିଲେ ସେତେବେଳେ ତାଙ୍କର ଅବସ୍ଥା କ'ଣ ନହୋଇଥିବ, ଏ ଭଗବାନଙ୍କ ଲୀଳା ଏଇଭଳି ଭାବରେ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରେ ଭଗବାନଙ୍କ ଲୀଳା। ସେଇଥିପାଇଁ ଭଗବତ ଗୀତା 4 ଅଧ୍ୟାୟରେ ଭଗବାନ କହିଛନ୍ତି, ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଆଜି ଏ ଯେଉଁ କନ୍ୟାମାନଙ୍କୁ ନରକାସୁର ବନ୍ଦୀ କରି ରଖିଥିଲା, ତାଙ୍କର ମନର ଭାବନା କିଭଳି ଥିବ ହିସାବ ଚିନ୍ତା କରନ୍ତୁ। ସେମାନେ ପିଲାଦିନରୁ ଭାବୁଛନ୍ତି ଆମେ କୃଷ୍ଣଙ୍କୁ ବିବାହ କରିବୁ, ଭଗବାନଙ୍କୁ ବିବାହ କରିବୁ, କିନ୍ତୁ ନରକାସୁର ଚିନ୍ତା କରୁଛି ମୁଁ ତାଙ୍କୁ ବିବାହ କରିବି। ଏଇଠାରୁ ଆମେ ଗୋଟେ ଶିକ୍ଷା ରହିଛି, ଭଗବାନ ଯେଉଁଟା ଚାହିଁବେ ତା ହିଁ ହେବ, ଆମେ ଯାହା ଚାହିଁବା ତାହା ହେବ ନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯାହା ଚାହାନ୍ତି ସେଇଟା ଭଗବାନଙ୍କର ଇଚ୍ଛା, ଭଗବାନଙ୍କ ଇଚ୍ଛାରେ ତାଙ୍କର ଇଚ୍ଛା, ସେମାନଙ୍କର ସ୍ୱତନ୍ତ୍ର ଇଚ୍ଛା କିଛି ନଥାଏ। ଭକ୍ତମାନେ ଭଗବାନ ଯାହା ଇଚ୍ଛା କରନ୍ତି ତା ହିଁ ସେମାନେ ଇଚ୍ଛା କରନ୍ତି, ବା ଭକ୍ତଙ୍କର ଇଚ୍ଛାଙ୍କୁ ଭଗବାନ ଅନୁମୋଦନ କରନ୍ତି। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କର ଇଚ୍ଛା ଭଗବାନ ବିରୁଦ୍ଧ ଥାଏ, ବିରୋଧ କରନ୍ତି, ସେମାନେ ବିରୋଧ କରନ୍ତି। ଯେମିତି ଆମେ ଦେଖୁଛେ ଭଗବାନଙ୍କ ରହିଛି, ଭଗବାନ ବିବାହ କରିବେ ତାଙ୍କୁ 16,100, ନାରଦ ମୁନି ତାଙ୍କୁ କହିଥିଲେ ତମେ କୃଷ୍ଣଙ୍କୁ ବିବାହ, ତୁମର ପତି ସିଏ ହେବେ, ଏଇଭଳି ଭାବରେ କହିଥିଲେ। କିନ୍ତୁ ଆଜି ଯେତେବେଳେ ବହୁମାସର ଦ୍ୱାରା ବନ୍ଦୀ ହୋଇକି ରହିଛନ୍ତି ସେମାନଙ୍କର ମନର କିଭଳି ଭାବରେ ଚିନ୍ତା ଥିବ ହିସାବ କରନ୍ତୁ, ଚିନ୍ତା କରନ୍ତୁ କେତେ କଷ୍ଟ ତାଙ୍କ ମନକୁ ନଉଥିବ। ଖାଦ୍ୟ ଫାଦ୍ୟ ସବୁ ତ୍ୟାଗ କରିଦେଇଥିଲେ, ବହୁତ ତପସ୍ୟା କରୁଥିଲେ, ସେଇଠି ପ୍ରାର୍ଥନା କରୁଥିଲେ ଭଗବାନଙ୍କୁ। ଏହିଭଳି ଭାବରେ ଭଗବାନ ଆଜି ଉପସ୍ଥିତ ହୋଇଛନ୍ତି। ସିଏ ଥିଲେ ଦ୍ୱାରକାରେ, ଇଏ ଥିଲେ ପ୍ରାଗ ଜ୍ୟୋତିଷପୁରରେ। ଦ୍ୱାରକା ହେଉଛି ପଶ୍ଚିମ ଦିଗରେ ରହିଛି ଭାରତର ପଶ୍ଚିମ ଦିଗରେ, ପ୍ରାଗ ଜ୍ୟୋତିଷପୁର ହେଉଛି ଆସାମ ଭାରତର ପୂର୍ବ ଦିଗରେ। ପୂର୍ବ ଏବଂ ପଶ୍ଚିମ କେତେ ତଫାତ ରହିଲାଣି, କିନ୍ତୁ ଭଗବାନ ଆସି ଆବିର୍ଭାବ ହୋଇଗଲେ। ଏଇଭଳି ଭାବରେ ଯେତେବେଳେ ଭୂମି ଦେଇ ପ୍ରାର୍ଥନା କଲା ପରେ ଭଗବାନ ସେଇ ଯେଉଁ ବନ୍ଦୀଶାଳା ଭିତରେ ପ୍ରବେଶ କଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଏଇଟା ଆଲୋଚନା କରିସାରିଛେ, ଯେତେବେଳେ ଭଗବାନ ପ୍ରବେଶ କରୁଥିଲେ 33 କୁହାଯାଇ, ତତ୍ର ରାଜନ୍ୟ କନ୍ୟାନାଂ 60,000+ ଭୌମାହୃତାନାଂ ବିକ୍ରମ୍ୟ ରାଜଭ୍ୟୋଦ ଦୃଶେ ହରି। ତେଣୁ ଭଗବାନ ଯେତେବେଳେ ପ୍ରବେଶ କରୁଛନ୍ତି ସେ ରାଜକନ୍ୟାମାନେ କିଭଳି ତାଙ୍କୁ ଦର୍ଶନ କରୁଛନ୍ତି ନା, ହରି 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 କହିଲେ ସମସ୍ତଙ୍କର ଅମଙ୍ଗଳକୁ ହରଣ କରିବେ। ଆଉ ଯେଉଁ ସେମାନଙ୍କର ମନ ଦୁଃଖ ଥିଲା, ସେ ମନ ଦୁଃଖ ସବୁ ଅମଙ୍ଗଳ ଥିଲା ସବୁ ଚାଲିଗଲା, ଅମଙ୍ଗଳ ହରଣ ହୋଇଗଲା, ଭଗବାନ ହରଣ କଲେ ହରି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଦୟାକରି ନିରବତା ରକ୍ଷା କରନ୍ତୁ, ଆମର କଥା ଡିଷ୍ଟର୍ବ ହେଉଛି। ତେଣୁ ଯଦି ଆପଣ କଥା ହେବେ ବାହାରକୁ ଯାଇ କଥା ହେଇପାରନ୍ତି। ତେଣୁ ଏଠି ଯଦି ପ୍ରବେଶ କରୁଛନ୍ତି ଭଗବାନ, ପ୍ରବେଶ କରୁଛନ୍ତି 16,100 କନ୍ୟା, 16,100 କେତେ ବିରାଟ ହଲ୍ ହେଇଥିବ ଚିନ୍ତା କରନ୍ତୁ। ଭୌମାସୁର ଅନେକ ସମ୍ପତ୍ତି ଥିଲା, ଭୌମାସୁର ଅନେକ ସମ୍ପତ୍ତି ଥିଲା। ତେଣୁ ଏମାନେ ଯେଉଁ ରହିଥିଲେ ସେମାନେ ଯେତେବେଳେ ଭଗବାନ ଦେଖୁଛନ୍ତି, ସେ 16,100 କନ୍ୟା ଭଗବାନ ଦର୍ଶନ କରୁଛନ୍ତି। ଆମେ ଯେତେ କଥା କହୁଛେ ଆପଣମାନେ ଚିନ୍ତା କରନ୍ତୁ, ଭଗବାନ ଏ ଲୀଳାଟି ହେଉଛି ଘଟଣା, ଏଇ ଲୀଳାଟି ମଧ୍ୟ କେଉଁଠି ବର୍ତ୍ତମାନ ଚାଲିଥିବ, ଏଇଟା ନୁହଁ ଗୋଟେ କେଉଁଠି କ'ଣ କଥା ହେଇଯାଇଛି କଥା ମାନେ ଆଇ ଆଇ ଆଇଙ୍କର କଥା ଆଇ କାହାଣୀ ଏସବୁ ନୁହଁ, ଏ ଲୀଳା ଭଗବାନଙ୍କର ଦିବ୍ୟ ଲୀଳା। ଆପଣ ଏଇଟା ସ୍ମରଣ କଲେ, ଚିନ୍ତନ କଲେ ଭଗବାନ ସ୍ଫୁର୍ତ୍ତ ହେବେ, ଭଗବାନ ଆବିର୍ଭାବ ହେବେ। ଭଗବାନ ଆଉ ଭାଗବତ କିଛି ତଫାତ୍ ନାହିଁ। ତେଣୁ ଆପଣ ଯଦି ଏଇଟାକୁ ଚିନ୍ତା କରିବେ, ସେଇଟା ଭଗବାନ ପ୍ରବେଶ କରୁଛନ୍ତି, ପ୍ରବେଶ କରୁଥିବା ବେଳେ ଏ 16,100 କନ୍ୟା ତାଙ୍କୁ ଦେଖୁଛନ୍ତି, ଭଗବାନ ଦର୍ଶନ କରୁଛନ୍ତି, ଭଗବାନଙ୍କର ଲୀଳା ଇଏ, ଏ ଯାଇତେ କଥା ନୁହଁ, ଭଗବାନଙ୍କର କଥା ଇଏ, ଭଗବାନ ଲୀଳା। ଆମକୁ ଆମର ବଡ଼ ସୌଭାଗ୍ୟ ଆଜି ଭଗବାନଙ୍କ ଲୀଳା ଅମୃତକୁ ପାନ କରୁଛେ, ଲୀଳା ଅମୃତକୁ ପାନ କରୁଛେ, ଏ ଲୀଳା ଚାଲିଛି, ଭଗବାନଙ୍କର ନିତ୍ୟ ଲୀଳା ସବୁଠି ଚାଲିଛି। ତେଣୁ ଭଗବାନ ଯେତେବେଳେ ସେ ଭୌମାସୁରର ଗୃହରେ, ସେ ବନ୍ଦୀ ଗୃହରେ ପ୍ରବେଶ କରୁଛନ୍ତି, ଏମାନେ ଦେଖୁଛନ୍ତି କିଭଳି ନା, ଭୌମ ହୃତାନ ବିକ୍ରମ୍ୟ ରାଜଭ୍ୟୋ ଦୃଶ୍ୟ ହରି, ଏ ଯେଉଁ ଭୌମାସୁର ତାଙ୍କୁ ତାଙ୍କ ଶକ୍ତି ବଳରେ ତାଙ୍କୁ ହରଣ କରିକି ଆଣିଥିଲେ, ତାଙ୍କର ମନ କେତେ ଦୁଃଖ ନ ହୋଇଥିବ। ଆଜି ଯେତେବେଳେ ଭଗବାନ ଦେଖିଦେଉଛନ୍ତି, ସେତେବେଳେ ତାଙ୍କର କେତେ ଆନନ୍ଦ ନ ହେଉଥିବ ହରି, ସେଥିପାଇଁ ଶବ୍ଦ ବ୍ୟବହାର କରାଯାଇଛି। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରରେ ନାନା ବହୁତ ଅର୍ଥ ରହିଛି, ବହୁତ କଥା ରହିଛି। ଆମର ସୀମିତ ସମୟ ରହିଛି, ଆମର ମଧ୍ୟ ଶକ୍ତି ନାହିଁ ଏସବୁ ବର୍ଣ୍ଣନା କରିବା ପାଇଁ, ତଥାପି ଆମେ ଯେଉଁ ଆଚାର୍ଯ୍ୟମାନେ କହିଛନ୍ତି ସେ ଅନୁସାରେ ଆମେ ବର୍ଣ୍ଣନା କରୁଛେ। ହରି ସେ ଶବ୍ଦ ସୁଖଦେବକୁ ସେମାନେ କହିଛନ୍ତି, କାରଣ ଇଏ ହେଉଛି 16,100 କନ୍ୟା ଆସି ତାଙ୍କୁ କେତେ ଆନନ୍ଦ, ସେହି ଭାବରେ ଭଗବାନ ଦର୍ଶନ କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ଦର୍ଶନ କରୁଛନ୍ତି, ତାଙ୍କୁ ଲାଗୁଛନ୍ତି ଇଏ ହେଉଛନ୍ତି ହରି, ହରି କହିଲେ ତାଙ୍କର ଅମଙ୍ଗଳକୁ ଦୂର କରିବେ। ସେମାନେ ବନ୍ଦୀ ହୋଇକି ରହିଥିଲେ ଏବଂ ସେମାନେ ଚିନ୍ତା କରୁଥିଲେ ନରକାସୁର ତାଙ୍କୁ ବିବାହ କରିବେ, ଜବରଦସ୍ତି ବିବାହ କରିବେ, ନରକାସୁର ମଧ୍ୟ ସବୁ ବ୍ୟବସ୍ଥା କରିଥିଲେ ବିବାହ କରିବା ପାଇଁ, କିନ୍ତୁ ଆଜି ତାଙ୍କର କେତେ ମନ ଆନନ୍ଦ ନ ହୋଇଥିବ, ହିସାବ କରନ୍ତୁ ସେଇଟା, ଏ ଲୀଳା ଭଗବାନ ଲୀଳା ଚାଲିଛି ଏଇଟା। ଆମେ ସେଇଟା ସ୍ମରଣ କରିବା, ଚିନ୍ତନ କରିବା, ସ୍ମରଣ କରିବା, ଏଇ ଯେତେବେଳେ ଆମେ ଭଗବାନ କଥା ଶୁଣୁଛେ, ଭଗବାନ ପ୍ରବେଶ କରୁଛନ୍ତି, କର୍ଣ୍ଣ ମାଧ୍ୟମରେ ଭଗବାନ ହୃଦୟରେ ପ୍ରବେଶ କରୁଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନାଂ ଭାବ ସରୁରୁହମ୍, ଏ ଭଗବାନ କଥା ଇଏ ଦିବ୍ୟ, ଭଗବାନ କଥା ଇଏ ଭୌତିକ ଭୌତିକ କଥା ନୁହଁ ଇଏ। ତେଣୁ ଭଗବାନ କଥା ଯେତେବେଳେ ଆମେ ଶ୍ରବଣ କରୁଛେ, ଭଗବାନ କର୍ଣ୍ଣ ମାଧ୍ୟମରେ ଆମ ହୃଦୟ ଭିତରେ ପ୍ରବେଶ କରିବେ, ଆଉ ଭଗବାନ ଯେତେବେଳେ ଯାଉଛନ୍ତି ଆପଣ କର୍ଣ୍ଣ ପାଖକୁ, ଆପଣ କର୍ଣ୍ଣରେ ସବୁ ପୁରଉ ନାହାନ୍ତି, ଆପଣ ଅନ୍ୟ କଥା କହୁଛନ୍ତି, ଆଉ ସେ କ'ଣ ଭଗବାନ ପ୍ରବେଶ କରିବେ, ଭଗବାନ ପଳେଇ ଆସିବେ। ଭଗବାନ କଥାକୁ ବହୁତ ଧ୍ୟାନରେ ସବୁ ଶ୍ରବଣ କରିବା କଥା, ବହୁତ ଧ୍ୟାନରେ କଥା ଶୁଣିବା କଥା, ଯିଏ ଯେତେ ଧ୍ୟାନରେ ଶ୍ରବଣ କରିବ ସେ ସେତେ ଭଗବାନଙ୍କର କୃପା ସେତେ ପ୍ରାପ୍ତ ହେବେ, ଭଗବାନ ତାଙ୍କ ହୃଦୟ ଭିତରେ ପ୍ରବେଶ କରିବେ। ତେଣୁ ଏଇ ଯଦି ଦେଖୁଛନ୍ତି ଏ କନ୍ୟାମାନେ ଦେଖୁଛନ୍ତି ଭଗବାନଙ୍କୁ, କିଭଳି ତାଙ୍କୁ ଲାଗୁଛି ନା ହରି, ହରି ଶବ୍ଦ ବ୍ୟବହାର କରିଛନ୍ତି ସୁଖଦେବ ଗୋସ୍ୱାମୀ, ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଗୁରୁତ୍ୱପୂର୍ଣ୍ଣ ଶବ୍ଦ ହରି, ହରି ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଯେଉଁ ଅମଙ୍ଗଳ ଥିଲା, ଯେଉଁ ଦୁଃଖ ଥିଲା ସବୁ ହରଣ କରିଲେ ଭଗବାନ, ଆଉ କୌଣସି ତାଙ୍କୁ ଦୁଃଖ ରହିଲା ନାହିଁ, ଭଗବାନ ଦେଖିକିରି ତାଙ୍କର ଆନନ୍ଦ ଆସିଗଲା, ଆନନ୍ଦ ଆସି ଯେ ଏତେ ବିରାଟ ଦୁଃଖ ରହିଛି ଥିଲା, ଦୁଃଖର ପର୍ବତ ଭଳି ଥିଲା, ଚିନ୍ତା କରିପାରୁନଥିଲେ କ'ଣ କେମିତି ଜୀବନ ଧାରଣ କରିବେ, କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, ଏଭଳି ଭାବରେ ବହୁତ ତପସ୍ୟା କରି ରହିଛନ୍ତି ସିଏ ରହିଥିଲେ। ସେଥିରେ ଭଗବାନ ଦର୍ଶନ କରୁଛନ୍ତି, ହରି ଶବ୍ଦ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅର୍ଥ ତାଙ୍କର ମନରେ ଯେଉଁ ଦୁଃଖ ଥିଲା ହରଣ ହୋଇଗଲା, ଭଗବାନ ହରି ସବୁକିଛି ହରଣ କରିନେବେ, ଅମଙ୍ଗଳକୁ ହରଣ କରିନେବେ, ଆଜି ତାଙ୍କର କେତେ ଆନନ୍ଦ ହୋଇଥିବ ହିସାବ କରନ୍ତୁ ସେଇଟା। ପାଠ ଶ୍ରୋତା ଉପରେ ନିର୍ଭର କରୁଛି, ସେ କିଭଳି ଭାବରେ ଶ୍ରବଣ କରୁଛନ୍ତି, ଯେ ଯେତେ ଧ୍ୟାନର ସହିତ ଶ୍ରବଣ କରିବେ ସେ ସେତେ ଭଗବାନଙ୍କର ଲୀଳାକୁ ସ୍ମରଣ ହେବ ତାଙ୍କର ଭଗବାନ ଲୀଳା। ତେଣୁ ଆଜି ଯେଉଁ କନ୍ୟାମାନେ ସେ ଯେଉଁ ଦର୍ଶନ କଲେ ଭଗବାନଙ୍କୁ ହରି ଶବ୍ଦରୁ, ଏଇଠି ଜଣାପଡ଼ୁଛି ଯେ ତାଙ୍କର ମନର ଦୁଃଖ ଚାଲିଗଲା, ଆନନ୍ଦ ଆସିଗଲା। ଏ ଭାଗବତ ଏଭଳି ଶାସ୍ତ୍ର, କେବଳ ଶୁଣିବା ମାତ୍ରକେ ତାପତ ଉନ୍ମିଳନମ୍, ସମସ୍ତେ ଭୌତିକ ଜଗତରେ ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି, ଆଦି ଭୌତିକ, ଆଧ୍ୟାତ୍ମିକ ଏବଂ ଆଦି ଦୈବିକ ତିନି ପ୍ରକାର ତାପ ରହିଛି, ତିନି ପ୍ରକାର ତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି। କିନ୍ତୁ ଭାଗବତ ଏଭଳି ଶାସ୍ତ୍ର ଯେ ଯଶାଙ୍ଗ କ'ଣ ସେ ରହିଛି ନା ନା, ସେ ଯେଉଁ ପ୍ରଥମ ଦ୍ୱିତୀୟ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ଶ୍ରୀମଦ୍ ଭାଗବତମ ପୁରାଣ ମମଳମ ଯେ ନା ନା ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରିଶ୍ୟ, ଏଇ ଯେଉଁ ଭାଗବତମ ଏଇଟାକୁ ଶୁଣିବା ମାତ୍ରକେ ସମସ୍ତଙ୍କ ତାପତ୍ର ଚାଲିଯିବ, ତ୍ରିତାପରେ ସେମାନେ ମୁକ୍ତ ହୋଇଯିବେ। ଧର୍ମ ପ୍ରଜିତ କୈତପୁତ୍ର ପରମ ନିର୍ମତ ଶରଣାଂଶତାଂ ବେଦ୍ୟମ ବାସ୍ତମତ୍ର ବସ୍ତୁ ଶ୍ରୀବଦମ ତାପତ୍ର ଉନ୍ମିଳନ। ଭାଗବତମ ଶାସ୍ତ୍ର ଇଏ ଏଭଳି ଶାସ୍ତ୍ର କେଉଁଠି ନାହିଁ, ଆଉ କୌଣସି ଶାସ୍ତ୍ର ନାହିଁ ଭାଗବତମ ଶାସ୍ତ୍ର ସହିତ ଆଉ କୌଣସି ଶାସ୍ତ୍ର ତୁଳନୀୟ ନୁହେଁ। କାରଣ ଏ ବ୍ୟାସଦେବ ଯିଏ ଭାଗବତ ରଚନା କଲେ, ସେ ଅନେକ ଶାସ୍ତ୍ର ସବୁ ରଚନା କଲେ, ବେଦ ଉପନିଷଦ ପୁରାଣ ସବୁ ରଚନା କଲେ ସିଏ, କିନ୍ତୁ ସବୁ ରଚନା କରିକି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ। କିନ୍ତୁ ଯେତେବେଳେ ଭାଗବତମ ଶାସ୍ତ୍ର ରଚନା କଲେ ସେ ଶାନ୍ତିପ୍ରାପ୍ତ ହେଲେ। ଭାଗବତମର ମହାନତା ବହୁତ ରହିଛି, ତେଣୁ ଏ ଭାଗବତମ ଶାସ୍ତ୍ର ସାଧାରଣ କଥା ନୁହଁ, ଭାଗବତ ଶାସ୍ତ୍ର ବହୁତ ସାବଧାନତା ଶ୍ରବଣ କରିବାର ଅଛି ଏଇଟାକୁ। ତେଣୁ ଯେତେବେଳେ କନ୍ୟାମାନେ ଦେଖୁଛନ୍ତି ଭଗବାନଙ୍କୁ ହରି ଶବ୍ଦ ବ୍ୟବହାର କରାଯାଇଛି, ଅର୍ଥ ତାଙ୍କର ସବୁ ଦୁଃଖ ଚାଲିଗଲା। ହରି ହରିର ଅନେକ ଅର୍ଥ ରହିଛି, ଚୈତନ୍ୟ ଚରିତ୍ରାମୃତ ଏଇଟା ବର୍ଣ୍ଣନା କରାଯାଇଛି, ଆମେ ଏସବୁକୁ ବର୍ଣ୍ଣନା କରିସାରିଥିଲୁ, ସେଥିପାଇଁ ଆମେ ଏଇଟାକୁ ବିସ୍ତାରରେ ବର୍ଣ୍ଣନା କରୁନଥିଲୁ। କିନ୍ତୁ ଯେହେତୁ ଆପଣମାନେ ନୂତନ ଭାବରେ ଆସିଛନ୍ତି, ତେଣୁ ଆମେ ଏଇଟା କହୁଛୁ ହରିର ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ଦୁଇ ମୁଖ୍ୟତମ ଅନେକ ଅର୍ଥ ରହିଛି ହରିର ଅର୍ଥ, କିନ୍ତୁ ଦୁଇଟି ହେଉଛି ମୁଖ୍ୟ। ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତଙ୍କର ସବୁ ସମସ୍ତ ଅମଙ୍ଗଳକୁ ସେ ଦୂର କରିଦେବେ, ସର୍ବ ଅମଙ୍ଗଳ ହରେ ଏବଂ ପ୍ରେମ ଦିଆ ହରେ ମନ, ପ୍ରେମ ପ୍ରଦାନ କରିକିରି ମନକୁ ମଧ୍ୟ ସେ ହରଣ କରିବେ, ମନକୁ ହରଣ କରିବେ। ଆଜି କନ୍ୟାମାନେ ଯେଉଁ ଦେଖୁଛନ୍ତି 16,100 କନ୍ୟା ଦେଖୁଛନ୍ତି ଭଗବାନଙ୍କୁ, ତାଙ୍କୁ ହରି ଭଳି ଲାଗୁଛି, ତାଙ୍କର ମନରେ ଯେଉଁ ଦୁଃଖ ଥିଲା ଅମଙ୍ଗଳ ଥିଲା ସବୁ ଚାଲିଗଲା, ସର୍ବ ଅମଙ୍ଗଳ ହରେ ଏବଂ ପ୍ରେମ ପ୍ରଦାନ କରୁଛନ୍ତି, ତାଙ୍କ ମନକୁ ସେ ଆକର୍ଷଣ କରୁଛନ୍ତି। ପିଲାଦିନରୁ ଭଗବାନ ପ୍ରତି ତାଙ୍କର ଆକର୍ଷଣ ଥିଲା, ଆଜି ଭଗବାନଙ୍କର ରୂପ ଯେତେବେଳେ ଦେଖିଲେ ସେତେବେଳେ ତାଙ୍କର ଆହୁରି ପ୍ରେମ ବଢ଼ିଗଲା, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ମୋହଗ୍ରସ୍ତ ହୋଇଗଲେ। ଏତେ ସୁନ୍ଦର ରୂପ ରହିଛି, ସୁନ୍ଦର ରୂପ କେତେ ରୂପ, ଭଗବାନଙ୍କର ସୁନ୍ଦର ରୂପ ଆମେ ଆଲୋଚନା କରୁଥିଲୁ ଗତକାଲି, ସୁନ୍ଦର ରୂପ ରହିଛି ଏଇଟାକୁ ଆଲୋଚନା କରିଥିଲେ। ତଂ ପ୍ରବିଷ୍ଟଂ ସ୍ତ୍ରୀ ବିକ୍ଷ ନରବର୍ଜ୍ୟଂ ବିମୋହିତା ମନସା ବବ୍ରରେ ଅଭିଷ୍ଟମ ପତିଂ ଦୈବୋପସାଦିତମ୍, ଏଇ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଭଗବାନ ଯେତେବେଳେ ପ୍ରବେଶ କରୁଛନ୍ତି, ତଂ ପ୍ରବିଷ୍ଟମ ସ୍ତ୍ରୀ ଓ ସେ ଯେଉଁ 16,100 କନ୍ୟା, ଏମାନେ ଭଗବାନ ଦର୍ଶନ କଲେ। ସ୍ତ୍ରୀ ଓ ବିକ୍ଷ ନରବର୍ଜ୍ୟ ବିମୋହିତା, ନର ମନୁଷ୍ୟମାନଙ୍କ ଶ୍ରେଷ୍ଠ, ଭଗବାନଙ୍କ ରୂପ ସହିତ କାହାର ରୂପ ସମାନ ହୋଇପାରିବ ନାହିଁ, ଏତେ ସୁନ୍ଦର ରୂପ ରହିଛି। ନରବର୍ଜ୍ୟ ଶବ୍ଦ ବ୍ୟବହାର କରାଯାଇଛି, ନରମାନଙ୍କ ଭିତରେ ଶ୍ରେଷ୍ଠ, ନରୋତ୍ତମଂ ଭାଗବତମର ଆରମ୍ଭରେ ସେଇଟା କୁହାଯାଇଛି, ନା କ'ଣ ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ, ନରୋତ୍ତମ ଭଗବାନ ନରୋତ୍ତମ, ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ମନୁଷ୍ୟ, ଭଗବାନ ମନୁଷ୍ୟ ଲୀଳା କରୁଛନ୍ତି। ଭଗବାନ ଯଦି ତାଙ୍କର ଭଗବତର ସ୍ୱରୂପରେ ଲୀଳା କରୁଥାନ୍ତେ ଆମେ ବୁଝିପାରିବା ନାହିଁ, ଭଗବାନ ମନୁଷ୍ୟ ଲୀଳା କରୁଛନ୍ତି ଆମେ ମନୁଷ୍ୟମାନେ ବୁଝିଲା ଭଳି ଲୀଳାଟି ଶରୀର ଧାରଣ କରିଛନ୍ତି ଭଗବାନ, ନହେଲେ ଆମେ ବୁଝିପାରିବା ନାହିଁ। ସେଥିପାଇଁ ଆମକୁ ବୁଝିବା ପାଇଁ ଭଗବାନ ଏଇ ମନୁଷ୍ୟ ରୂପକୁ ଧାରଣ କରିଛନ୍ତି, ମନୁଷ୍ୟ ଲୀଳାକୁ ଧାରଣ କରିଛନ୍ତି। ତେଣୁ ଇଏ ଯେଉଁ କ'ଣ ନରୋତ୍ତମ ମନୁଷ୍ୟମାନଙ୍କ ଭିତରେ ଏଭଳି ମନୁଷ୍ୟ ଆମେ ଦେଖିପାରିବା ନାହିଁ, ଏତେ କୋଟି କୋଟି ମନୁଷ୍ୟ ଅଛନ୍ତି ପୃଥିବୀ ପୃଷ୍ଠରେ, କିନ୍ତୁ ଭଗବାନ ଯେଉଁ ରୂପ ରହିଛି, ଭଗବାନଙ୍କ ଯେଉଁ ସୌନ୍ଦର୍ଯ୍ୟ ରହିଛି, ତା ସହିତ କେହି ସମାନ ହୋଇପାରିବେ ନାହିଁ। ନରବର୍ଜ୍ୟଂ ଶବ୍ଦ ବ୍ୟବହାର କରାଯାଇଛି, ମନୁଷ୍ୟ ମହାନ ବୋଧେ ଶ୍ରେଷ୍ଠ, ତାଙ୍କ ସହିତ କେହି ତୁଳନୀୟ ହୋଇପାରିବେ ନାହିଁ। ଏମିତିକି ମନୁଷ୍ୟମାନଙ୍କ କଥା କ'ଣ କହିବା, ଦେବତାମାନଙ୍କ କଥା କ'ଣ କହିବା, ଏମିତିକି ଭଗବାନ ବିଷ୍ଣୁ ମଧ୍ୟ ଭଗବାନଙ୍କ ରୂପ ସହିତ ସମାନ ହୋଇପାରିବେ ନାହିଁ। ଭଗବାନ ବିଷ୍ଣୁଙ୍କ ରୂପ ମଧ୍ୟ କୃଷ୍ଣଙ୍କ ସହିତ ସମାନ ହୋଇପାରିବ ନାହିଁ। ଏସବୁ ଆଲୋଚନା କରାଯାଇଛି, ଆଚାର୍ଯ୍ୟମାନେ ଏଇଟା ଆଲୋଚନା କରିସାରିଛନ୍ତି। ଭଗବାନଙ୍କର ଯେଉଁ କୃଷ୍ଣଙ୍କ ସହିତ, ଏମିତିକି ଭଗବାନ ନା ରାମ, ନୃସିଂହ, ବାମନ ଇତ୍ୟାଦି ଭଗବାନ ବିଷ୍ଣୁଙ୍କର ମଧ୍ୟ ଅନେକ ଅବତାର ରହିଛନ୍ତି, ଭଗବାନ ରାମ ଇତ୍ୟାଦି, ଏମାନେ ବହୁତ ସୁନ୍ଦର ଦେଖିବା ପାଇଁ, କିନ୍ତୁ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଚାରୋଟି ତାଙ୍କର ସ୍ପେଶାଲିଟି ରହିଛି, ଅସମର୍ଦ୍ଧ ବସ୍ତୁ, ସିଏ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତାଙ୍କଠୁ ଉର୍ଦ୍ଧ୍ୱ କଥା କ'ଣ କହିବା, ଚାରୋଟି ରହିଛି ଭଗବାନ ମାଧୁରୀ, ଯେଉଁ ମାଧୁରୀରେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଚାରୋଟି ମାଧୁରୀ ଭକ୍ତିର ସାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଭଗବାନଙ୍କ ଲୀଳା ମାଧୁରୀ, ଭଗବାନଙ୍କ ରୂପ ମାଧୁରୀ, ଭଗବାନଙ୍କ ପ୍ରେମ ମାଧୁରୀ, ଭଗବାନଙ୍କର ବେଣୁ ମାଧୁରୀ, ଏ ଚାରୋଟି ମାଧୁରୀ ଭଗବାନଙ୍କ ରୂପ ମାଧୁରୀ, ରୂପ ଯେଉଁ ରହିଛି ଭଗବାନ ରୂପ ସହିତ କେହି ସମାନ ହୋଇପାରିବେ ନାହିଁ। ଭାଗବତରେ ଗୋଟିଏ ଲୀଳା ରହିଛି, ଭାଗବତ ଦଶମ ସ୍କନ୍ଧରେ 99 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ବିଷ୍ଣୁ ମଧ୍ୟ, ଯେଉଁ ଚିତ୍ ଜଗତରେ ରହିଛନ୍ତି ଭଗବାନ ବିଷ୍ଣୁ, ଗର୍ଭୋଦକ ସାହି ବିଷ୍ଣୁ, ସେ ମଧ୍ୟ ଚାହୁଁଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଚାହିଁଥିଲେ। ଏ ଲୀଳାଟି ବର୍ଣ୍ଣନା କରି ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଦ୍ୱାରକା ଲୀଳାରେ ଜଣେ ଦ୍ୱାରକାରେ ଜଣେ ବ୍ରାହ୍ମଣ ଥିଲେ, ଏ ବ୍ରାହ୍ମଣର ପୁତ୍ରମାନେ ସବୁ ମୃତ୍ୟୁବରଣ କରୁଥିଲେ, ଜନ୍ମ ହୋଇକି ମୃତ୍ୟୁବରଣ କରୁଥିଲେ, ତେଣୁ ଯେତେବେଳେ ମୃତ୍ୟୁବରଣ କରୁଥିଲେ ସିଏ ଆସିକରି ଭଗବାନ କୃଷ୍ଣ ବଳରାମ ଏମାନେ ସବୁ ରହିଛନ୍ତି ଦ୍ୱାରକାରେ, ସେ ସେଠି ଭଗବାନଙ୍କୁ ଗାଳି ଦେଉଥିଲେ, ଭଗବାନ ଗାଳି ଦେଉଥିଲେ, ଏଇଭଳି ଭାବରେ ଅନେକ ପୁତ୍ରଙ୍କୁ ମୃତ୍ୟୁବରଣ କରୁଥିଲେ। ମୃତ୍ୟୁବରଣ କଲାବେଳେ ସେତେବେଳେ ସେ ଗାଳି ଦେଉଥିଲେ ଭଗବାନଙ୍କୁ ଆସିକରି। ଗୋଟେ ଥର ଯେତେବେଳେ ଏଇଭଳି ଭାବରେ ହେଉଛି, ସେ ସମୟରେ ଅର୍ଜୁନ ଥିଲେ ଦ୍ୱାରକାରେ, ଅର୍ଜୁନ ଥିଲେ, ଯେତେବେଳେ ଅର୍ଜୁନ ଶୁଣିଲେ ଭଗବାନଙ୍କ ବିରୁଦ୍ଧରେ ଗାଳି ଦେଉଛନ୍ତି, ସିଏ ଶୁଣିପାରି ସହିପାରିବ ନାହିଁ, ସେ ତାଙ୍କ ଆସିଲେ କ'ଣ ପାଇଁ ଭଗବାନଙ୍କୁ ଏମିତି ଗାଳି ଦେଉଛ ତୁମେ, ନା ଏମିତି ଭଗବାନ ଇଏ କ'ଣ ଧର୍ମ ବ୍ୟକ୍ତି, ଇଏ କହି ଭଗବାନ ବା ଇଏ କ'ଣ, ସମସ୍ତେ ଯେଉଁ ରହିଛନ୍ତି, ମୁଁ ପିତା ରହିଛି, ମୁଁ ବଞ୍ଚିଥାଉ ଥାଉ ମୋର ପୁତ୍ର ମୃତ୍ୟୁବରଣ କଲା, ଇଏ ଅଧର୍ମ କାର୍ଯ୍ୟ ହେଉଛି ଏଠି, ସେଥିପାଇଁ ଏଇଭଳି ଭାବରେ ହେଉଛି, ଏଭଳି ଭାବରେ କହିକିରି କହିଲେ। ତେଣୁ ଅର୍ଜୁନ କହିଲେ, ମୁଁ ତୁମ ପୁତ୍ରକୁ ରକ୍ଷା କରିବି, ହଁ ତୁମେ ରକ୍ଷା କରିବ, ଏ କୃଷ୍ଣ ବଳରାମ ଯାଦବ ସୈନ୍ୟ ଏମାନେ ରକ୍ଷା କରିପାରିଲେନି, ତୁମେ କ'ଣ, ନା ମୁଁ ଗାଣ୍ଡିବୁ ଧାରି, ମୁଁ ରକ୍ଷା କରିବି, ପ୍ରତିଜ୍ଞା କରୁଛି, ଏଇଭଳି ଭାବରେ ତାଙ୍କୁ ବଚନ ଦେଲେ। ଦେଇକରି ତାପରେ ତାଙ୍କର ଯେତେବେଳେ ପୁତ୍ର ଜାହାତ ହେଲା, ସେହି ସମୟରେ ପୁତ୍ର ଜାହାତ ହଉ ସେ କୁଆଡ଼େ ଉଭେଇଗଲା, ଉଭାନ ହୋଇଗଲା, ପୁତ୍ରକୁ ଦେଖିପାରିଲେ ନାହିଁ ରୂପକୁ। ଏଇଭଳି ଭାବରେ ଯେତେବେଳେ ସେ ଆସି ପୁଣି ଯେତେବେଳେ ଗାଳି ଦେବା ପାଇଁ ଆସୁଗଲେ, ସେହି ସମୟରେ ଅର୍ଜୁନ ନିଜକୁ ସୁଇସାଇଡ଼ କରିବା ପାଇଁ କହିଲେ, ସେ ପ୍ରତିଜ୍ଞା କରିଥିଲେ ନହେଲେ ମୁଁ ଆତ୍ମହତ୍ୟା କରିବି, ଯେତେବେଳେ ସୁଇସାଇଡ଼ କରିବା ପାଇଁ ଚିନ୍ତା କଲେ, ସେତେବେଳେ ଭଗବାନ ଆସିଲେ, ଭଗବାନ ତାଙ୍କୁ ନେଇକରି ଗଲେ, କୃଷ୍ଣ ଏବଂ ଅର୍ଜୁନ ଦୁଇ ଜଣ ଯାକ ରଥରେ ଗଲେ, ଏ ଭୌତିକ ଜଗତର ଉର୍ଦ୍ଧ୍ୱକୁ ଯାଇକରି ଏ ଭୌତିକ ଜଗତର ବର୍ଣ୍ଣନା କରାଯାଇଛି, ସେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ ଭୌତିକ ଜଗତ ରହିଛି, ଏ ଭୌତିକ ଜଗତରେ 7ଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ 10 ଗୁଣ ଅଧିକା, 10 ଗୁଣ ଅଧିକା, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏଭଳି ଭାବରେ ସବୁ ଆବରଣ ରହିଛି। ଏ ଯେଉଁ ରହିଛି, ଯେତେବେଳେ ଏହି 7ଟି ଆବରଣକୁ ଭେଦ କରି ଗଲେ, ଭଗବାନ ଅର୍ଜୁନଙ୍କ ସହିତ ଯାଇ ପହଞ୍ଚିଗଲେ, ଅନ୍ଧକାର ସେଠି ରହିଛି, ଆଉ ତାଙ୍କର ଘୋଡ଼ା ଚାଲିଲା ନାହିଁ, ରଥ ଚାଲିଲା ନାହିଁ, ତେଣୁ ଭଗବାନ ତାଙ୍କର ସୁଦର୍ଶନ ଚକ୍ରକୁ ପ୍ରେରଣ କଲେ, ସୁଦର୍ଶନ ଚକ୍ରର ଆଲୋକରେ ସେ ଅନ୍ଧକାର ଦୂର ହୋଇଗଲା। ଏହିଭଳି ଭାବରେ ଭୌତିକ ଜଗତ ପାର ହେଲା ପରେ ଚିତ୍ ଜଗତ, ଚିତ୍ ଆକାଶ ରହିଛି, ଚିତ୍ ଆକାଶ ରହିଛି, କାହିଁକି ଆକାଶ ନୀଳବର୍ଣ୍ଣ ରହିଛି, କାହିଁକି, କାରଣ ଭଗବାନଙ୍କ ରୂପ ଭଗବାନ ଶ୍ୟାମବର୍ଣ୍ଣ, ଭଗବାନଙ୍କ ଶରୀରର ରଙ୍ଗ ହେଉଛି ଶ୍ୟାମବର୍ଣ୍ଣ, ତେଣୁ ଆକାଶର ରଙ୍ଗ ସେହିଭଳି ଭାବେ ନୀଳବର୍ଣ୍ଣ ହୋଇଛି, ସେଥିପାଇଁ ସେଇ ଜଗତର ଗଲେ ସେଇଭଳି ଭାବରେ ଆଲୋକ ରହିଛି, ଆଲୋକ ରହିଛି ଜ୍ୟୋତି ବୈକୁଣ୍ଠର, ବୈକୁଣ୍ଠ ଯିବା ପୂର୍ବରୁ ବୈକୁଣ୍ଠ ଆକାଶ ରହିଛି, ବୈକୁଣ୍ଠ ଆକାଶରେ ସେ ଜ୍ୟୋତି ରହିଛି, ଜ୍ୟୋତି ବ୍ରହ୍ମଜ୍ୟୋତି, ସିଏ ବ୍ରହ୍ମଜ୍ୟୋତି। ଏସବୁ ଦର୍ଶନ କଲେ ଅର୍ଜୁନ ଦେଖି ପ୍ରଥମଥର ପାଇଁ ଦେଖିଲେ ଏସବୁ, ଅର୍ଜୁନ ସ୍ୱର୍ଗ ଲୋକକୁ ଯାଇଥିଲେ, ବହୁତ କଥା ସବୁ ଅର୍ଜୁନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ବୈକୁଣ୍ଠ ଲୋକକୁ ଯାଇକରି ଆସିଲେ ଅର୍ଜୁନ ଭଗବାନଙ୍କ ସହିତ, ବୈକୁଣ୍ଠ ଲୋକକୁ ଗଲେ। ସେଠି ଯେଉଁ ରହିଛି କାରଣାନବ ଜଳ ରହିଛି, ସେ କାରଣାନବ ଜଳରେ ଭଗବାନ ଶୟନ କରିଛନ୍ତି, ଭଗବାନ ଯେଉଁ ମହାବିଷ୍ଣୁ। ଏସବୁ ଲୀଳା ଦଶମ ସ୍କନ୍ଦ 99 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ଯେଉଁ ଡାକିଲେ ସେ ଶ୍ଳୋକଟି ଅଛନ୍ତି, ଭଗବାନ ଯେଉଁ ଆଣିଲେ ତାର କାରଣ ପ୍ରକୃତରେ ସେମାନେ ସବୁ ତାଙ୍କ ପାଖରେ ଥିଲେ, ଏଇ ବ୍ରାହ୍ମଣମାନ ପୁତ୍ରମାନେ ସବୁ ଯାଇ ସେଇଠି ଭଗବାନ ରଖିଥିଲେ। ତାର କାରଣ ହେଉଛି ଭଗବାନ କହିଛନ୍ତି ଦଶମ ସ୍କନ୍ଦ ଏଇଠି ଲୀଳାଟି ରହିଛି 99 ଅଧ୍ୟାୟ ନା କ'ଣ ସେଇଟା ରହିଛି, ହଁ 99 ଅଧ୍ୟାୟ 58 ଶ୍ଳୋକରେ କହିଛନ୍ତି, ଦ୍ୱିଜାତ୍ମଜା ଆମେ ଯୁବୟୋ ଦିଦୃକ୍ଷିଣା, ମୁଁ ଆପଣଙ୍କୁ ଯୁବୟୋ ଆପଣ ଦୁଇ ଜଣଙ୍କୁ ଦେଖିବା ପାଇଁ ଏଇ ଲୀଳାଟି କରିଥିଲି। ତେଣୁ ଅବଶ୍ୟ ସେ ବହୁତ ରହିଛି ରହସ୍ୟ ସବୁ ରହିଛି ତା ଭିତରେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ରୂପ ଏତେ ଆକର୍ଷଣୀୟ, କାରଣ କାରଣ ମହାବିଷ୍ଣୁ ଭଗବାନ ଦର୍ଶନ କରିବା ପାଇଁ ଏଇ ଲୀଳାଟି କରିଥିଲେ, ସେ ବ୍ରାହ୍ମଣମାନ ସନ୍ତାନମାନଙ୍କୁ ନେଇ ଯାଇଥିଲେ। ତେଣୁ ପୁଣି ତାଙ୍କୁ ସେ ପ୍ରଦାନ କଲେ, ବ୍ରାହ୍ମଣମାନ ସନ୍ତାନଙ୍କୁ ତ ପ୍ରଦାନ କଲେ, ଏବଂ ଅର୍ଜୁନ ଏବଂ କୃଷ୍ଣ ସେ ତାଙ୍କ ପୁତ୍ରମାନଙ୍କୁ ଆଣିକି ପୁଣି ସେ ବ୍ରାହ୍ମଣଙ୍କୁ ପ୍ରଦାନ କଲେ। ଦଶମ ସ୍କନ୍ଧ 99 ଅଧ୍ୟାୟରେ ଏଇ ଲୀଳାଟି ବର୍ଣ୍ଣନା କରାଯାଇଛି, ଭଗବାନ ରୂପ ସହିତ କେହି ସମାନ ହୋଇପାରିବେ ନାହିଁ। ସେହିଭଳି ଭାବରେ ଭଗବାନ ବେଣୁ ମହାଧୁର ରହିଛି, ଲୀଳା ମହାଧୁର ଲୀଳା ପୁରୁଷୋତ୍ତମ, ଭଗବାନଙ୍କୁ କୁହାଯାଏ ଲୀଳା ପୁରୁଷୋତ୍ତମ, ଏବଂ ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଏବଂ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ତିନି ପୁରୁଷୋତ୍ତମ ରହିଛନ୍ତି। ପୁରୁଷୋତ୍ତମ ଏଠି କୁହାଯାଏ ନରୋତ୍ତମ, ନରବର୍ଜ୍ୟ, ନରବର୍ଜ୍ୟ ସିଏ ଶ୍ରେଷ୍ଠ ଉତ୍ତମ, ଉତ୍ତମ ଯେଉଁ ରହିଛି ତିନୋଟି ରହିଛି ନା, ପଜିଟିଭ କମ୍ପାରେଟିଭ ସୁପରଲେଟିଭ, ଯେଉଁ ହିସାବକୁ ତୁଳନା କରାଯାଏ କିଏ ଶ୍ରେଷ୍ଠ, ଅନେକ ଲୋକଙ୍କ ଭିତରେ ଯିଏ ଶ୍ରେଷ୍ଠ ତାକୁ କୁହାଯାଏ ସୁପରଲେଟିଭ ଡିଗ୍ରୀ ଶ୍ରେଷ୍ଠ। ତେଣୁ ନରବର୍ଜ୍ୟ ନର୍ମାନଙ୍କ ପ୍ରତି ଶ୍ରେଷ୍ଠ ଇଏ ଭଗବାନ, ଏତେ ସୁନ୍ଦର ରୂପ ରହିଛି, କନ୍ୟାମାନେ ଦେଖୁଛନ୍ତି ସେଇଟା ଭଗବାନ ରୂପ ଦେଖୁଛନ୍ତି ଭଗବାନ, ସେଠି କୁହାଯାଏ ତାଙ୍ଗ ପ୍ରବିଷ୍ଟମ ସ୍ତ୍ରୀଓ ବିକ୍ଷ ନରବର୍ଜ୍ୟ ବିମୋହିତା, ମୋହିତ ହୋଇଗଲେ, ବିଶେଷ ଭାବେ ମୋହିତ ହୋଇଗଲେ, ଏତେ ରୂପ ରହିଛି ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟ କେତେ ଆନନ୍ଦ ମଧ୍ୟ ତାଙ୍କର ନ ହୋଇଥିବ, ଏ ଭଗବାନ ତାଙ୍କୁ ଉଦ୍ଧାର କରିବେ। ନାରଦ ମୁନି କହିଥିଲେ ତୁମର କୃଷ୍ଣ ତୁମର ପତି ହେବେ, ଏ କଥା କହିଥିଲେ, କିନ୍ତୁ ଯେତେବେଳେ ଇଏ ଭୌମାସୁର ତାଙ୍କୁ ବନ୍ଦୀ କରି ଆଣିଲେ ସେତେବେଳେ ସେ ତାଙ୍କର ଆଶା ବିଫଳ ହୋଇଯାଇଥିଲା, ବା ତାଙ୍କର ଆଶା ଆଉ ନଥିଲା ସେ କୃଷ୍ଣ ତାଙ୍କୁ ବିବାହ କରିବେ। ତେଣୁ ଯେତେବେଳେ ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟ ଦେଖୁଛନ୍ତି, ଏବଂ ତାଙ୍କର କେତେ ହରି ବୋଲି ଶବ୍ଦ ବ୍ୟବହାର କରାଯାଇଛି, କେତେ ଆନନ୍ଦ, ତେଣୁ ଆନନ୍ଦ ସେ ମୋହିତ ବିଶେଷ ଭାବରେ ମୋହିତ ହୋଇଯାଇଛନ୍ତି, କେତେ ଆନନ୍ଦ ଆମେ ଚିନ୍ତା କରିପାରିବା ନାହିଁ, ଏତେ ଆନନ୍ଦ। ତେଣୁ ବିମୋହିତା ମନସା ବବ୍ରରେ ଅଭିଷ୍ଟମ ପତିଂ ଦୈବୋପସାଦିତମ, ଏ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ମନେ ମନେ ମନସା ବବ୍ରରେ ଅଭିଷ୍ଟମ ପତିଂ, ତାଙ୍କୁ ନିଜର ପତି ରୂପରେ ଗ୍ରହଣ କଲେ, ପତି ରୂପରେ ଗ୍ରହଣ କଲେ, ଇଏ ମୋର ପତି ଏଇଭଳି ଭାବେ ମନରେ ସ୍ଥିର କଲେ। ସମସ୍ତେ 16,100 କନ୍ୟା ଏକ ସମୟରେ ଭଗବାନ ରୂପ ଏଇଭଳି ରହିଛି, ସେମାନେ ପ୍ରକୃତରେ ଭଗବାନ ନିତ୍ୟ ପତ୍ନୀ, ସେମାନେ ନିତ୍ୟ ପତ୍ନୀ, ଏ ଲୀଳାଟି ହେଉଛି। ତେଣୁ ଏଇ ମାଧ୍ୟମରେ ଲୀଳାଟି ପରିସ୍ଫୁଟ ହେଉଛି, ତେଣୁ ଭଗବାନ ଯେତେବେଳେ ଦେଖିଲେ ସେମାନେ ଚାହିଁଲେ ତାଙ୍କୁ ପତି ରୂପରେ ବରଣ କରିବା ପାଇଁ, ମନରେ ମନସା ବବ୍ରରେ ଅଭିଷ୍ଟଂ ପତିଂ ଦୈବୋପସାଦିତମ, ସେମାନେ ଭାବିଲେ ଭଗବାନଙ୍କ ଦ୍ୱାରା ବା ଦୈବ, ଆମେ ଗତକାଲି ଆଲୋଚନା କରିଥିଲେ ଶ୍ଳୋକଟି, ସନାତନ ଗୋସ୍ୱାମୀ ନା ଜୀବ ଗୋସ୍ୱାମୀ ଏ ଶ୍ଳୋକର ଭାଷ୍ୟରେ କହିଛି ଦୈବ ଅର୍ଥ ହେଉଛି କ'ଣ ନା, କହୁଛୁ 34 ନମ୍ବର ଶ୍ଳୋକ ଏଠାରେ କୁହାଯାଇଛି, ଆମେ ଗତକାଲି ଆଲୋଚନା କରିଥିଲେ, ତଦ୍ ପ୍ରାଚୀନ ତଦ୍ ଭକ୍ତି ରୂପେଣ ଉପସାଦିତଂ, ଆମେ କହିଛୁ ନା ପିଲାଦିନରୁ ସେ ଭକ୍ତି ଆଚରଣ କରୁଥିଲେ, ଭଗବାନ ଭକ୍ତି ଆଚରଣ କରୁଥିଲେ, ତେଣୁ ଆଜି ସେ ଭଗବାନଙ୍କୁ ପ୍ରାପ୍ତ ହେବେ। ଭକ୍ତିଆ ମାମ ବିଜାନାଦି, ଭଗବାନ ପ୍ରାପ୍ତ ହେବା ଏତେ ସହଜ ବସ୍ତୁ ନୁହଁ, एक तो कि जानते नहीं भगवान किए शतकड़ा अनुशत भाग लोक जानते नहीं भगवान सहित कौन संपर्क ना से पशु भाई जीवन जापन कर भगवदगीता सप्तम अध्याय तृतीय श्लोक ये कहुई मनुष्याण सहसु कश्चित जत सिद्ध है हजार हजार लोक देखा से जो जीवन जापन कर एज गुड एज एनिमल पशु पशु बेटर नुह पशु पशु तुलना पशु ठीक कौन सी गुण से उन्नत नुहंती भगवत्कार मैंने कहते यहाँ जो मैंने आत्मतत्व जानती से कहते श्री श्री सीताराम लक्ष्मण हनुमान जी कह तेणु भितर खूब क्वचित लोक जीवन सिद्धि लाभ करने चेष्टा कर खूब क्वचित लोक भगवान को तत्व जानुंट भगवान को जानवा सहज वस्तु नुह भगवान जानवा एवं भगवान कहले कौन भगवान जानवर उपाय हूँ भक्ति भक्तिया माम अभिजानाति जावान जस्मी तत्व तत्मा तत्व ज्ञान विषद तदनतरम भगवद गीता एकादश अध्याय भगवान एक कहते भागवतम एकादश स्कंध भगवान उद्धव से कहते भक्ति मध्यम भगवान को जानवा भक्तिया तो नुनिया शक्य अहम एवं विदर्जुन यहाँ एकादश अध्याय यहाँ अच्छे भगवदगीत ये भक्ति भगवान को जापर अगर कौन से उपाय जापरिया ना तेणु ये पिला ये जो रही कन्या मैंने पिलादिन प्राचीन तद भक्ति रूपेण प्राचीन तद भक्ति रूपेण उपसादित ये दैव से जो भक्ति करुले से फल आज भगवान से दर्शन कले तेणु आपण मान बहुत बड़ भाग्य आज भगवान लीला को श्रवण कर भगवान लीला को श्रवण कर बुर्लें केत लोक रही सम्बलपुर केत लोक रही कितज आसिक केत आस तेणु से भाग्य न ब्रह्मांड भ्रमित कौन भाग्यवान जीव गुरुकृष्ण प्रसाद पाए भक्तिलता बीज चैतन्य चरितामृत कृष्णदास कविराज गोस्वामी कहते आम यही भाव में ब्रह्मांड में घूरी बुल चलचे ब्रह्मांड भ्रमित कौन भाग्यवान जीव जो मैंने भाग्यवान से मैंने गुरु आश्रय ने कृष्ण कृपा प्राप्त हे एवं भक्तिलता को प्राप्त हे गुरुकृष्ण प्रसाद भाई भक्तिलता बीज बहुत भाग्य आपण मान बहुत भाग्य भागवत एकादश स्कंध पंचम अध्याय बत्तीस श्लोक ये श्लोक कहुई जो मैंने ये कृष्ण चेतना मार्ग को आसने बहुत सुमेधस अत्यंत बुद्धिमान व्यक्ति से माने साधारण बुद्धिमान नुहति अत्यंत बुद्धिमान सुमेधस कृष्ण वर्ण तिषा कृष्ण सांग पांगास्त्र पार्षदम यज्ञ ही संकीर्तन प्राय जजंती ही सुमेधस कलीजुगर कथा कहुई कलीजुगर भगवान होती महा चैतन्य महाप्रभु तेणु से चैतन्य महाप्रभु जो हरेकृष्ण आंदोलन जो मैंने योगदान करती से अत्यंत बुद्धिमान एकादश स्कंध पंचम अध्याय बत्तीस श्लोक नवजोगेन्द्र ये श्लोकटी कहते राजा निमी को ये बहु वर्ष तलर कथा लक्ष लक्ष वर्ष तलर कथा यहाँ लक्ष लक्ष वर्ष तलर से कथा कहते सी राजा निमी को कही लक्ष लक्ष वर्ष तलर कथा ये तेणु आपण मान बहुत भाग्यवान जी आज भगवान लीला को श्रवण कर प्रसाद भगवान प्रसाद प्राप्त हे संडे आमर इस्कन तरफ इस्कन संबलपुर बुर्ला तरफ ये सब व्यवस्था करमर गुरुदेव कृपा ये गुरुदेव चाहती पश्चिम ओडिशावासी मैंने यही भक्ति ग्रहण करज जीवन को धन्य करने सहित अन्न मान भक्ति मार्ग को आणतु ये प्रचार संस्था प्रचार कर प्रचार कर उद्देश्य हूँ आम ये कथा शुणिक जीवन को धन्य करवा मनुष्य जन्म प्राप्त होकरी पशु भाई जीवन जापन कर मृत्यु वरण कर भाव पशु भाई जीवन जापन कर मृत्यु वरण करु जो मैंने मार्ग को आसबे जीवन धन्य हे से मृत्यु पर विजय प्राप्त हे से महात्मा परिणत हो जाए साधारण कथा नुह महात्मा परिणत होने मार्ग जो मैंने आसबे महात्मा कहले से मैंने तीन गुण ऊर्ध को जीवे तीन गुण ऊर्ध को जीवे तेणु ये गोटे सौभाग्य मिली सौभाग्य। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେଉଁ ଇଏ ଯେଉଁ ଆପୂର୍ବ ଶ୍ଳୋକରେ ଆମେ ଗତକାଲି ଆଲୋଚନା କରିଥିଲେ ଯେ କ'ଣ ନା ଦୈବ ପ୍ରସାଦିତମ୍, ଦୈବ କହିଲେ ସେମାନେ ଯେଉଁ ଏଇଭଳି ଭାବରେ ଭଗବାନ ପ୍ରାପ୍ତ ହେବା ପାଇଁ ଯେଉଁ ପ୍ରକାର ଭକ୍ତି କରିଥିଲେ ତା ଫଳରେ ଆଜି ଭଗବାନଙ୍କୁ ପ୍ରାପ୍ତ ହେଲେ, ସେମାନେ ଦର୍ଶନ କଲେ, ଦର୍ଶନ କଲେ, ଆଉ ବିବାହ କରିନାହାନ୍ତି, ଦର୍ଶନ କରିଛନ୍ତି, ବର୍ତ୍ତମାନ କେବଳ ଦର୍ଶନ କରିଛନ୍ତି ଏବଂ ଦର୍ଶନ କରିକିରି ଭଗବାନଙ୍କୁ ନିଜର ପତି ରୂପରେ ବରଣ କରୁଛନ୍ତି। ପୂର୍ବ ଶ୍ଳୋକରେ ସେଇଟା ଆଲୋଚନା କରାଯାଇଥିଲା। ତେଣୁ ସେମାନେ ଆଉ ଆର ଅର୍ଥ ମଧ୍ୟ ଅନେକ ପ୍ରକାର ରହିଛି। କେତେଜଣ କହୁଛନ୍ତି, ଆଚାର୍ଯ୍ୟ କହୁଛନ୍ତି, ସେମାନେ ଦେବତାମାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଇଏ ଆମର ପତି ହୁଅନ୍ତୁ, କନ୍ୟାମାନେ ନିଜ ସ୍ୱତନ୍ତ୍ର ଇଚ୍ଛାରେ ପତି ବରଣ କରିବେ ନାହିଁ, ତାଙ୍କର ପିତାମାତା ବା ଅନ୍ୟ ଅଭିଭାବକମାନେ ତାଙ୍କର ପତିକୁ କ'ଣ ପ୍ରସ୍ତୁତ କରିବେ ବା କ'ଣ ଚଏସ୍ କରିବେ, ଚୁଜ୍ କରିବେ। ତେଣୁ ସେମାନେ ଦେବତାମାନେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଇଏ ଆମର ପତି ହୁଅନ୍ତୁ। ଦେବତାମାନେ ସ୍ତ୍ରୀଲୋକମାନେ କନ୍ୟାମାନେ ବିଶେଷ ଭାବରେ ଶିବଜୀଙ୍କୁ ପ୍ରାର୍ଥନା କରନ୍ତି ଉପଯୁକ୍ତ ବର ପ୍ରାପ୍ତ ହେବା ପାଇଁ। ତେଣୁ ଗତ ଶ୍ଳୋକରେ ଏଇଟା ଆମେ ଆଲୋଚନା କରୁଥିଲେ। ତେଣୁ ଆଜିର ଶ୍ଳୋକ ହେଉଛି, ତେଣୁ ଭୂୟାତ୍ ପତିରୟଂ ମହ୍ୟଂ ଧାତା ତଦନୁମୋଦତାମ୍ ଇତି ସର୍ବା ପୃଥକ୍ କୃଷ୍ଣେ ଭାବେନ ହୃଦୟଂ ଦଧୁ। ଭୂୟାତ୍ ପତିରୟଂ ମହ୍ୟଂ, ଜଣ ଜଣ କରି କହୁଛନ୍ତି ମହ୍ୟଂ, ମନରେ ଚିନ୍ତା କରୁଛନ୍ତି, କାହାକୁ କୁହାଯାଇ ନାହିଁ ମନରେ। କ'ଣ ଭାଗବତ ଶାସ୍ତ୍ର ଏଭଳି ବା କ'ଣ ବୈଦିକ ଶାସ୍ତ୍ର ଏଭଳି, ଆପଣ ମନର କଥାକୁ ସେ କହିପାରିବେ? ଆମେ ଏ କଥା କହୁଛେ, ଆପଣ ଶୁଣିକିରି କହିବେ ହଁ ଏ କଥା କହୁଥିଲେ ବୋଲି, କିନ୍ତୁ ମନରେ ମୁଁ କ'ଣ ଚିନ୍ତା କରୁଛି ବା ଆପଣ ମନରେ କ'ଣ ଚିନ୍ତା କରୁଛନ୍ତି ମୁଁ ସେଇଟା କହିପାରିବି ନାହିଁ, ବା ମୋ ମନର ଚିନ୍ତା ଆପଣ କହିପାରିବେ ନାହିଁ। କିନ୍ତୁ ଭାଗବତମ ବା ବୈଦିକ ଶାସ୍ତ୍ରରେ ବା ପରମାର୍ଥିକ ଶାସ୍ତ୍ରରେ ମନର କଥା ସୁବର୍ଣ୍ଣନା କରାଯାଇଛି, ମନେ ମନେ କ'ଣ ଚିନ୍ତା କରୁଛନ୍ତି ସେ କହିପାରିବେ। ବ୍ୟାସଦେବ ଏଇଟା ବର୍ଣ୍ଣନା କରୁଛନ୍ତି, ତାଙ୍କର ମନର ଭାବନାଟାକୁ ବ୍ୟକ୍ତ କରୁଛନ୍ତି ଏଠି। ମନରେ ସେ କ'ଣ ଚିନ୍ତା କଲେ ଏ କେମିତି ଜାଣିବେ? ଆପଣ ମନରେ କ'ଣ ଚିନ୍ତା କରୁଛନ୍ତି ମୁଁ କେମିତି ଜାଣିବି, କିଏ କହିପାରିବେ? କ'ଣ ଆପଣ ମନରେ ଚିନ୍ତା କରୁଛନ୍ତି ମୁଁ କେମିତି ଜାଣିପାରିବି, ବା କିଏ ଜାଣିବ, କିଏ ଜାଣିପାରିବେ? ଜାଣିପାରିବେ କି? ଆମେ ଯେଉଁ ଚିନ୍ତା କରୁଛେ ମନରେ, ସେଠି ଆଉ ଜଣେ ବ୍ୟକ୍ତି ରହିଛନ୍ତି। ଏ ଶରୀରଟା ଖାଲି ଆମର ନୁହଁ, ଏ ଶରୀର ଭଗବାନଙ୍କର। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ଏଇଟା କହିଛନ୍ତି, କ୍ଷେତ୍ରଜ୍ଞ ଚାପି ମାଂ ବିଧି ସର୍ବକ୍ଷେତ୍ର ସୁଭାରତ, କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନଂ ଯତ ଜ୍ଞାନଂ ମତଂ ମମ। 13 ଅଧ୍ୟାୟରେ କ୍ଷେତ୍ର କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଜ୍ଞେୟ ଏବଂ ପ୍ରକୃତି ପୁରୁଷ ଏ 6ଟି ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କହିଛନ୍ତି ଏ ଶରୀର ହେଉଛି କ୍ଷେତ୍ର, ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ ଏତଦ୍ ତଂ ପାହୁ କ୍ଷେତ୍ରଜ୍ଞ ଇତି ତଦ୍ବିଧ। ଏ ଶରୀର ଭିତରେ କେଉଁଠି କ'ଣ ହେଇଛି ଆପଣ ସେଇଟା କହିପାରିବେ? ଆପଣ ଶରୀର କ୍ଷେତ୍ରଜ୍ଞ, ଶରୀର ଆପଣଙ୍କ ଶରୀର ଆପଣଙ୍କର କ୍ଷେତ୍ର ଏବଂ ଆପଣ ହେଉଛନ୍ତି କ୍ଷେତ୍ରଜ୍ଞ, କିନ୍ତୁ ଭଗବାନ ମଧ୍ୟ କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ ଚାବି ମାଂ ବିଧି ସର୍ବକ୍ଷେତ୍ର ସୁଭାରତ, ଭଗବାନ ଏଭଳି କ୍ଷେତ୍ରଜ୍ଞ ସେ ସବୁ ଶରୀର ବିଷୟରେ ଜାଣନ୍ତି, ସବୁ ଶରୀର ହେଉଛି ତାଙ୍କର, ଏ ଶରୀର ହେଉଛି ତାଙ୍କର ସବୁ, ଏ ଶରୀର ସେ ଦେଇଛନ୍ତି ଭଗବାନଙ୍କର। ଏ ଚକ୍ଷୁ ଆମେ କେମିତି ପ୍ରାପ୍ତ ହେଲେ, ଭଗବାନ ଦେଇଛନ୍ତି ଚକ୍ଷୁ, କେତେଜଣ ଦେଖିପାରୁନାହାନ୍ତି, ଏସବୁ ରହିଛି। ଏ ପ୍ରକୃତରେ ଶରୀର ହେଉଛି ଭଗବାନଙ୍କର ଶରୀର, ସେଥିପାଇଁ ଆମେ ବୈଷ୍ଣବମାନେ ଶରୀରକୁ 12 ତିଳକ କରୁଛନ୍ତି। 12 ମନ୍ଦିର 12 ସ୍ଥାନରେ ରହିଛନ୍ତି କେଶବ, ଏ ଯେଉଁ ଦାମୋଦର ମାସ, ଏସବୁ ମାସର ନାମ ରହିଛି, ଭଗବାନ ବିଷ୍ଣୁଙ୍କ ନାମ ଅନୁସାରେ ଦାମୋଦର ନାମ ସବୁ ରହିଛି। ତେଣୁ ସେହିଭଳି ଭାବରେ ଆମ ଶରୀରର ବିଭିନ୍ନ ସ୍ଥାନରେ ଭଗବାନଙ୍କୁ ଆମେ ସ୍ଥାପନ କରୁଛେ, ବୈଷ୍ଣବମାନେ 12 ତିଳକ କରିକିରି ଭଗବାନ ସ୍ଥାପନ କରନ୍ତି। ଓଁ କେଶବାୟ ନମଃ, ଓ ନାରାୟଣ ନମଃ, ଓ ମାଧବାୟ ନମଃ, ଓଁ ଗୋବିନ୍ଦାୟ ନମଃ, ବିଷ୍ଣୁ ନମଃ, ମଧୁସୂଦନାୟ ନମଃ, ତ୍ରିବିକ୍ରମାୟ ନମଃ, ବାମନାୟ ନମଃ, ଶ୍ରୀଧାୟ ନମଃ, ଋଷିକେଶାୟ ନମଃ, ପଦ୍ମନାଭାୟ ନମଃ, ଦାମୋଦରାୟ ନମଃ। ଏ 12 ଜଣ ବିଷ୍ଣୁଙ୍କର ନାମ ନିଆଯାଉଛି, ବୈଷ୍ଣବମାନେ ଏଇଭଳି ଭାବରେ ତିଳକ କରନ୍ତି। ଶରୀର ହେଉଛି ମନ୍ଦିର, ଭଗବାନଙ୍କର ମନ୍ଦିର ଇଏ, ଭଗବାନ ରହିଛନ୍ତି ଏଠି, ଯେମିତି ଇଏ ଗୋଟେ ମନ୍ଦିର ଭଗବାନ ରହିଛନ୍ତି, ସେଇଭଳି ଭାବନା ଶରୀର ଗୋଟେ ମନ୍ଦିର, ଭଗବାନ ରହିଛନ୍ତି ସେଠି। ତେଣୁ ଆମେ ଯାହା ଚିନ୍ତା କରୁଛେ ଭଗବାନ ଜାଣୁଛନ୍ତି। ଏ ବାୟୁର୍ଗନ୍ଧା ଇବା ଯେମିତି କ'ଣ ପୁଷ୍ପରୁ ଯେତେବେଳେ ପୁଷ୍ପ ଉପରେ ବାୟୁ ଯେତେବେଳେ ଯାଉଛି ସେତେବେଳେ ନିକଟସ୍ଥ ବ୍ୟକ୍ତି ସେ ପୁଷ୍ପର ଗନ୍ଧକୁ ଜାଣିପାରୁଛି। ପୁଷ୍ପର ଗନ୍ଧଟାକୁ କେମିତି ଜାଣୁଛି? ବାୟୁ ମାଧ୍ୟମରେ। ସେଇଭଳି ଭାବରେ ଭଗବାନ ରହିଛନ୍ତି, ଆମ ମନରେ କ'ଣ ଚିନ୍ତା କରୁଛନ୍ତି ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନଙ୍କ ସହିତ ଯେଉଁମାନେ ସମ୍ପର୍କ ରହିଛି ସେମାନେ ମନର କଥା କହିପାରିବେ। ବ୍ୟାସଦେବ ଭଗବାନଙ୍କର ଅବତାର, ତେଣୁ ସେ କନ୍ୟାମାନେ କ'ଣ ଚିନ୍ତା କରୁଛନ୍ତି ଏ ଶ୍ଳୋକରେ କହୁଛନ୍ତି। ଏ ଶ୍ଳୋକରେ କହୁଛନ୍ତି ଭୂୟାତ୍ ପତି ରୟଂ ମୟମ୍। ସେ ପତି ଅୟଂ କୃଷ୍ଣ ଅୟଂ ଜଣେ ଜଣେ କରି ଚିନ୍ତା କରୁ, ଷୋହଳ ହଜାର ଶହେ କନ୍ୟା, ଷୋହଳ ହଜାର ଶହେ କନ୍ୟାଙ୍କର ମନର ଧାରଣା କ'ଣ ଚିନ୍ତା କରୁଥିଲେ ବ୍ୟାସଦେବ ରଚନା କରୁଛନ୍ତି। ଏଥିରେ ସେମାନେ କହୁଛନ୍ତି ଭୂୟାତ୍ ପତି ଅୟଂ ମୟମ୍। ମହ୍ୟମ୍ ଶବ୍ଦ ବ୍ୟବହାର କରାଯାଇଛି ମାନେ ସେମାନେ ନିଜେ ନିଜେ ଭାବୁଛନ୍ତି, ଅନ୍ୟମାନେ କ'ଣ ଭାବୁଛନ୍ତି ଇଏ ଜାଣିନାହାନ୍ତି, କିନ୍ତୁ ଇଏ ଭାବୁଛନ୍ତି କ'ଣ ନା ଅୟଂ ପତି ମୋର ପତି ହୁଅନ୍ତୁ, ଭୂୟାତ୍ ଭୂୟାତ୍ ପତି ଅୟଂ ମହ୍ୟମ୍ ଧାତା ତଦନ୍ମୋଦତା। ଭଗବାନ ପ୍ରାର୍ଥନା କରୁଛନ୍ତି। ବିବାହ ହେଉଛି ଘଟସୂତ୍ର ରହିଛି, ପ୍ରଜାପତି ଘଟସୂତ୍ର ରହିଛି ନା, ବିବାହ ଯେଉଁ କରିବେ ପ୍ରଜାପତି ଘଟସୂତ୍ର ବ୍ରହ୍ମା ସବୁ ବ୍ୟବସ୍ଥା କରିଦେଇଛନ୍ତି, କିଏ କାହାକୁ ବିବାହ କରିବ, ଏସବୁ ରହିଛି ଭଗବାନଙ୍କର ଆରେଞ୍ଜମେଣ୍ଟ ହେଇ ଜନ୍ମ ହେଲା ମାନେ ସେସବୁ ବ୍ୟବସ୍ଥା କରାଯାଇଛି। ଏବେ ଏତେ ଗୋଟେ କୁହାଯାଇଛି ଇଂରାଜୀରେ ଗୋଟେ ପ୍ରୋଭର୍ବ ରହିଛି, ମ୍ୟାରେଜେସ୍ ଆର୍ ମେଡ୍ ଇନ୍ ହେଭେନ୍, ବିବାହ ଯେଉଁ ହେଉଛି ସ୍ୱର୍ଗରେ ଦେବତାମାନେ ସବୁ ନିର୍ଣ୍ଣୟ କରିଛନ୍ତି କିଏ କାହାକୁ ବିବାହ କରିବ, ରହିଛି ନା। ତେଣୁ ଏ କନ୍ୟାମାନେ ଭଗବାନ ଧାତା ମାନେ ଧାତା କହିଲେ ବିଧାତାଙ୍କୁ ପ୍ରାର୍ଥନା, ବିଧାତା ହେଉଛି ବ୍ରହ୍ମା, ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଧାତା ତଦନ୍ମୋଦତା, ଏ ପ୍ରଭୁ ଆପଣ ଏଇଟା ଅନୁମୋଦନ କରନ୍ତୁ, ଇଏ ମୋର ପତି ହୁଅନ୍ତୁ। ଏଇଭଳି ଭାବରେ ଷୋହଳ ହଜାର ଶହେ କନ୍ୟା ଚିନ୍ତା କରୁଛନ୍ତି, ଏକ ସମୟରେ ଚିନ୍ତା କରୁଛନ୍ତି। ଭଗବାନ ଲୀଳା, ଅଦ୍ଭୁତ ଲୀଳା ଭଗବାନଙ୍କର। ତେଣୁ ସେମାନଙ୍କୁ ତଦନ୍ମୋଦତା, ସେ ଏଇଟାକୁ ଅନୁମୋଦନ କରନ୍ତୁ ପ୍ରଭୁ, ପ୍ରାର୍ଥନା କରୁଛନ୍ତି ବିଧାତାଙ୍କୁ ବା ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ଇତି ସର୍ବା ପୃଥକ୍ କୃଷ୍ଣେ, ଏଇଭଳି ଭାବରେ ଇତି ଏଇଭଳି ଭାବରେ ପତି ହୁଅନ୍ତୁ, ପତି ହେଲା ପରେ ପୁଣି କ'ଣ ହେବ କ'ଣ ହେବ ତାପରେ ତାପରେ ତାକୁ ଚିନ୍ତା ଇତି ଏଇଭଳି ଭାବରେ ଇତି ସର୍ବା, ସର୍ବା କହିଲେ ଷୋହଳ ହଜାର ଶହେ କନ୍ୟା ସେଠି ଥିଲେ, ସର୍ବା ପୃଥକ୍ 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 ଭାବରେ ସେମିତି ମିଳିକିରି ଗୋଟେ ରେଜୋଲ୍ୟୁସନ୍ ନେଇକିରି କହୁନାହାନ୍ତି, ଯେମିତି ଆମେ ବର୍ତ୍ତମାନ କହୁଛେ ବାଂଲାଦେଶ ଉପରେ ଆକ୍ରମଣ ବନ୍ଦ କର, ଏ ଯେଉଁ ରେଜୋଲ୍ୟୁସନ୍ ନିଆ ହେଉଛି ସେଭଳି କହୁଛି ରେଜୋଲ୍ୟୁସନ୍ ନିଆ ନେଇଥିଲା, ତ ମନେ ମନେ ସବୁ ଚିନ୍ତା କରୁଛନ୍ତି ଏଇଭଳି ଭାବରେ ସର୍ବା ପୃଥକ୍ 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 ତା ମନେ ମନେ ଚିନ୍ତା କରୁଛନ୍ତି। ଇଏ କନ୍ୟା ଅନ୍ୟ ଜଣ କନ୍ୟାକୁ ଚିହ୍ନିଥିବେ ତା ମାନେ ନାହିଁ, ସମସ୍ତେ ଚିହ୍ନିଛନ୍ତି ତାହାର ମାନେ ନାହିଁ, କିଏ କେଉଁଠୁ ସବୁ ଆସିଛନ୍ତି, ବିଶ୍ୱର ବିଭିନ୍ନ ସ୍ଥାନରୁ ସବୁ ଆସିଛନ୍ତି, ତାଙ୍କର କ'ଣ ଆଲୋଚନା କରିବେ କ'ଣ କରିବେ ସେ କଥା ସେ ଆଲୋଚନା କରାଯାଇ ନା, ଆମେ ଆଲୋଚନା କରିବା ନାହିଁ ସେ ବିଷୟରେ, କିନ୍ତୁ ପୃଥକ୍ ଭାବରେ ଏଇ କଥା ଚିନ୍ତା କରୁଛୁ ସମସ୍ତେ। ଇତି ସର୍ବା ପୃଥକ୍ କୃଷ୍ଣେ, ଅୟଂ କହିଲେ କୃଷ୍ଣେ, ଅୟଂ କହିଲେ କିଏ ନା କୃଷ୍ଣେ, ଅୟଂ କହୁଛନ୍ତି ନା ମନରେ ଭାବୁଛନ୍ତି, ଅୟଂ ଜଣେ ବିଧାତା ବ୍ରହ୍ମା ଯଦି କହିବେ ଅୟଂ ମାନେ କାହାକୁ ନା କୃଷ୍ଣେ, ଏଇ କୃଷ୍ଣ ଆମର ପତି ହୁଅନ୍ତୁ କୃଷ୍ଣେ। କୃଷ୍ଣ ଶବ୍ଦର ଅର୍ଥ ମଧ୍ୟ ବହୁତ ରହିଛି, କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି, କୃଷ୍ଣ ତାର ବ୍ୟୁତ୍ପତ୍ତି ରହିଛି, କୃଷ୍ଣ ମିଶିକି କୃଷ୍ଣ ହେଇଛି, କୃଷ୍ଣ ଶବ୍ଦରେ ତାଙ୍କର କହୁଛନ୍ତି ଭାବୁଛନ୍ତି ମନେ ମନେ ଭାବୁଛନ୍ତି, ଏଇଟା କାହାକୁ ପ୍ରକାଶ କରିନାହାନ୍ତି, ମନେ ମନେ କ'ଣ ଚିନ୍ତା କରୁଛନ୍ତି ବ୍ୟାସଦେବ ରଚନା କରିଛନ୍ତି ଭାଗବତମରେ। ତେଣୁ ସେ କହୁଛନ୍ତି କୃଷ୍ଣେ କହିବାର ଉଦ୍ଦେଶ୍ୟ ହେଉଛି କୃଷ୍ଣ କହିଲେ ଆକର୍ଷଣୀୟ, କୃଷ୍ଣ ଏଭଳି ଭଗବାନ ଏଭଳି ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି, କୃଷ୍ଣ କହିଲେ ଆକର୍ଷଣ କରନ୍ତି, ସେଥିପାଇଁ କୃଷ୍ଣ ଯେମିତି ଲୁହା ଚୁମ୍ବକ ଲୁହାକୁ ଆକର୍ଷଣ କରେ ସେଇଭଳିଆ ଭଗବାନ ସମସ୍ତ ଜୀବମାନଙ୍କୁ ଆକର୍ଷଣ କରନ୍ତି କୃଷ୍ଣ। କୃଷ୍ଣ ଗୋଟିଏ ଅର୍ଥ ହେଉଛି ଏଇଭଳି ଭାବେ କୃଷ୍ଣ, ଆଉ ଗୋଟିଏ ଅର୍ଥ ହେବ କ'ଣ ନା କୃଷ୍ କହିଲେ ଭୂବାଚକ, ଣ କହିଲେ ଆନନ୍ଦବାଚକ ନିର୍ବୃତ୍ତିବାଚକ, ଏ କୃଷ୍ କହିଲେ ଆମେ ଯେମିତି ଭୂମିରେ ବିଭିନ୍ନ ପ୍ରକାର ଗଛ ପଛ ଲଗାଉଛେ ସେହିଭଳି ଭାବରେ ଏ କୃଷ୍ ଶବ୍ଦ ଯେଉଁ ରହିଛି ଭୂମି ବାଚକ ଏଥିରେ ଆନନ୍ଦ ଆସୁଛି, କୃଷ୍ଣ କହିଲେ ଆନନ୍ଦ ପ୍ରଦାନ କରନ୍ତି, ଆଜି ଭଗବାନ ଯେତେବେଳେ ଦେଖିଦେଉଛନ୍ତି ତାଙ୍କର ଆନନ୍ଦ ସେହିଭଳି ଭାବରେ ବଢ଼ିଯାଉଛି, ଆନନ୍ଦାମ ବୁଦ୍ଧିବର୍ଦ୍ଧନମ, ଭୌତିକ ଜଗତରେ ଯେଉଁ ଆନନ୍ଦ ରହିଛି ଏ ଆନନ୍ଦ ହେଉଛି କ'ଣ ନା ଇଏ ହେଉଛି ଆଦ୍ୟ ଅନ୍ତବନ୍ତ କୌନ୍ତେୟ। ଭୌତିକ ଜଗତରେ କେହି ଚାହୁଁନାହାନ୍ତି ଦୁଃଖ ପାଇବା ପାଇଁ ବା କଷ୍ଟ ପାଇବା ପାଇଁ ଚାହୁଁନାହାନ୍ତି, କିନ୍ତୁ ସମସ୍ତେ ଚାହୁଁଛନ୍ତି ଆନନ୍ଦ ପାଇବା ପାଇଁ। କିନ୍ତୁ ଭୌତିକ ଜଗତରେ ଯେଉଁ ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ଭୌତିକ ଦୁଃଖ ଯେଉଁ ନାହିଁ, ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନଙ୍କୁ, ଭଗବାନ କହିଲେ କ'ଣ ନା ସେ କହୁଛନ୍ତି କ'ଣ ଯେହି ସଂସ୍ପର୍ଶତା ଭୋଗା ଦୁଃଖ ଯୋନ ଏବେ ଆଦ୍ୟ ଅନ୍ତବନ୍ତ କୌନ୍ତେୟ ନହନ୍ତି ଶ୍ରୀମତୀ ବୁଦ୍ଧ। ଅଧିକାଂଶ ଲୋକ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ କେହି ଦୁଃଖ ପାଇବା ପାଇଁ ଚାହୁଁନାହାନ୍ତି, ସମସ୍ତେ ଚାହୁଁଛନ୍ତି ଆନନ୍ଦ ପାଇବା ପାଇଁ, କିନ୍ତୁ ଜାଣନ୍ତି ନାହିଁ କେମିତି ଆନନ୍ଦ ପ୍ରାପ୍ତ ହେବେ। ସେମାନେ କେମିତି ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ନା ସଂସ୍ପର୍ଶତା, ଆମର ଯେଉଁ ରହିଛି ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ସୁଖୀ ହେବା ପାଇଁ ଚାହୁଁଛନ୍ତି, ଚକ୍ଷୁ ଦ୍ୱାରା ଦେଖିକିରି ଆନନ୍ଦ ପାଇବେ, କର୍ଣ୍ଣ ଦ୍ୱାରା ଶୁଣିକିରି ଆନନ୍ଦ ପାଇବେ, ଏଇଭଳି ଭାବରେ ସଂସ୍ପର୍ଶତା ଭୋଗା ଦୁଃଖ ଯେଉଁ ନାହିଁ ଏମିତି ମହା ଭଗବାନ କହୁଛନ୍ତି ଦୁଃଖ ଯେଉଁ ନାହିଁ, କଷ୍ଟରୁ ଆରମ୍ଭ ହୁଏ, ଦୁଃଖରୁ ଆରମ୍ଭ ହୁଏ। ଏବଂ ଯଦି ବା କିଛି ସୁଖ ରହିଛି ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ସୁଖ ସେମାନେ ପ୍ରାପ୍ତ ହୁଅନ୍ତି, ଯେଉଁ ସୁଖର ଆଦି ଅଛି ସେଇ ସୁଖର ଅନ୍ତ ଅଛି। ତେଣୁ ନ ତେସୁ ରମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଏ ଭୌତିକ ଜଗତର ଆନନ୍ଦ ହେଉଛି ଆଦ୍ୟ ଅନ୍ତବନ୍ତ କୌନ୍ତେୟ, କିନ୍ତୁ ଇଏ ଯେଉଁ ଭଗବତ ସମ୍ବନ୍ଧୀୟ ଆନନ୍ଦ, ଇଏ ହେଉଛି ଆନନ୍ଦ ବୁଦ୍ଧିବର୍ଦ୍ଧନ, ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯିବ। ଏ କୃଷ୍ଣ କହିଲେ ଆନନ୍ଦ ଏଭଳି ରହିଛି, ତାଙ୍କୁ କନ୍ୟାମାନଙ୍କୁ ଏଇଭଳି କୃଷ୍ଣ ବୋଲି ଲାଗୁଛି, ତାଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ସିଏ ଆନନ୍ଦ ଭଗବାନ, ସେ ଆନନ୍ଦ ଭନ ସିଏ। ତେଣୁ ଦେବତା ବା ଭଗବାନ ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି, ତଦନୁମୋଦତା ସେଠାକୁ ଅନୁମୋଦନ କରନ୍ତି ପ୍ରଭୁ, ଇଏ କୃଷ୍ଣେ ଭାବେନ ହୃଦୟଙ୍କ ଦଧୁ, ଏଇ ଭାବରେ ସମସ୍ତଙ୍କର ତାଙ୍କ ହୃଦୟକୁ ପ୍ରଦାନ କରିଦେଲେ ଭଗବାନଙ୍କୁ, ହୃଦୟକୁ ପ୍ରଦାନ କରିଦେଲେ ଭଗବାନଙ୍କୁ, ହୃଦୟରେ ଭଗବାନ ରହିଛନ୍ତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି। ଆମେ ଭୁଲି ଯାଇଛୁ ଭଗବାନ ହୃଦୟରେ ରହିଛନ୍ତି ବୋଲି, କିନ୍ତୁ ଭଗବାନ ମଧ୍ୟ ହୃଦୟରେ ରହିଛି, ସମସ୍ତଙ୍କ ହୃଦୟରେ ରହିଛନ୍ତି। ବହୁତ ସ୍ଥାନରେ ଭଗବତ ଗୀତାରେ ଅନ୍ୟ ସ୍ଥାନରେ ସବୁ ବର୍ଣ୍ଣନା କରାଯାଇଛି, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି। ତେଣୁ ଆମେ ମଧ୍ୟ ସମସ୍ତଙ୍କ ଆମେ ଯେଉଁ ରହିଛେ, ଆମେ କେଉଁଠୁ ରହିଛେ, ଆମେ କେଉଁଠୁ ରହିଛେ, ଆମେ ମଧ୍ୟ ହୃଦୟ ଭିତରେ ରହିଛେ। ଏ ଶରୀରଟା ଆମେ ଆମେ ନୁହଁ, ଆମେ ଏ ଶରୀର ନୁହଁ, ଆମେ ଶରୀରରେ ପୃଥକ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଇନ୍ଦ୍ରିୟାଣି ପ୍ରାଣୀ ଆହୁ ଇନ୍ଦ୍ରିୟ ଭିଓ ପରାଙ୍ଗ ମନ ମନ ସ୍ୱସ୍ଥ ପରା ବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁଷ। ଅଧିକାଂଶ ଲୋକ ଜାଣନ୍ତି ନାହିଁ ସେମାନେ କିଏ, ସେମାନେ କିଏ ଅଧିକାଂଶ ଲୋକ ଜାଣନ୍ତି ନାହିଁ କିଏ ଆମି କେନେ ଆମା ଯାରେ ତା ପତ୍ର। ବିଦ୍ୱାନ ସନାତନ ଗୋସ୍ୱାମୀ ଏହି ପ୍ରଶ୍ନଟି ପଚାରିଥିଲେ ମହାପ୍ରଭୁଙ୍କୁ, ଆମ ପ୍ରକୃତ ପରିଚୟ କ'ଣ, ଅଧିକାଂଶ ଲୋକ ଜାଣନ୍ତି ନାହିଁ ଆମେ କିଏ, ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ତୁମର ପ୍ରକୃତ ପରିଚୟ ହେଉଛି କି ତୁମେ ଇନ୍ଦ୍ରିୟ ନୁହଁ, ଆମର 10ଟି ଇନ୍ଦ୍ରିୟ ରହିଛି, ଏବଂ ମନ ଗୋଟେ ମଧ୍ୟ ଇନ୍ଦ୍ରିୟ, ଏକାଦଶ ଇନ୍ଦ୍ରିୟ, 5ଟି କର୍ମେନ୍ଦ୍ରିୟ ରହିଛି, 5ଟି ଜ୍ଞାନେନ୍ଦ୍ରିୟ ରହିଛି, ଚକ୍ଷୁ କର୍ଣ୍ଣ ନାସିକା ଇତ୍ୟାଦି 5ଟି ଜ୍ଞାନେନ୍ଦ୍ରିୟ, ହାତ ପାଦ ଇତ୍ୟାଦି ଏସବୁ କର୍ମେନ୍ଦ୍ରିୟ। ତେଣୁ ମନ ଗୋଟେ ମଧ୍ୟ ଇନ୍ଦ୍ରିୟ, ଏକାଦଶ ଇନ୍ଦ୍ରିୟ ବୋଲି କୁହାଯାଏ। ଏମାନଙ୍କ ଠାରୁ ଇନ୍ଦ୍ରିୟାଣି ପରାଣୀ ଆହୁ ଇନ୍ଦ୍ରିୟ ବି ପରମ ମନ, ମନ ଇନ୍ଦ୍ରିୟମାନଙ୍କ ଭିତରେ ଯଦିଓ ଇନ୍ଦ୍ରିୟ କିନ୍ତୁ ଶ୍ରେଷ୍ଠ ଇନ୍ଦ୍ରିୟ। ଇନ୍ଦ୍ରିୟାଣ ପରାଣୀ ଆହୁ ଇନ୍ଦ୍ରିୟମାନେ ଜଡ଼ ଶରୀର ଠାରୁ ଉର୍ଦ୍ଧ୍ୱରେ ଆଉ ଆହୁରି ଶକ୍ତିଶାଳୀ ଇନ୍ଦ୍ରିୟମାନେ, ଏବଂ ଇନ୍ଦ୍ରିୟମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେଉଛି ମନ। ପରା କହିଲେ ଆହୁରି ଉନ୍ନତତର, ମନ ହେଉଛି ଉନ୍ନତତର, ମନ ସମସ୍ତ ଇନ୍ଦ୍ରିୟମାନଙ୍କୁ ନିଜ କଣ୍ଟ୍ରୋଲରେ ରଖିଛି, ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଇନ୍ଦ୍ରିୟାଣି ପ୍ରାଣୀ ଆହୁରି ଇନ୍ଦ୍ରିୟ ବି ପରା ମନ ସ୍ୱସ୍ଥ ପରା ବୁଦ୍ଧି, ମନ ଠାରୁ ଆହୁରି ଉନ୍ନତ ହେଉଛି ଆମ ଭିତରେ ସବୁ ରହିଛି, ସେ ହେଉଛି ବୁଦ୍ଧି, ଆମର ବୁଦ୍ଧି। ଏବଂ ଯେଉଁ ବୁଦ୍ଧି ପରତସ୍ତୁ ସ ବୁଦ୍ଧିରୁ ଆହୁରି ଯେଉଁ ଉନ୍ନତ ରହିଛି ଅହଙ୍କାର, ଏବଂ ଅହଙ୍କାରରୁ ଆଉ ଉନ୍ନତତର ହେଉଛି ଆତ୍ମା, ଆମେ ହେଉଛୁ ଆତ୍ମା। ଏଇଭଳି ଭାବରେ ଆମେ ପରିଚୟ ଭଗବାନ ଦେଇଛନ୍ତି ଭଗବତ ଗୀତା ତୃତୀୟ ଅଧ୍ୟାୟରେ। ତେଣୁ ଏଇ ଯେଉଁ ଆତ୍ମା କେଉଁଠି ରହିଛି, ଆତ୍ମା କେଉଁଠି, ବୈଜ୍ଞାନିକମାନେ କହନ୍ତି ମନ କହିଲେ ମସ୍ତକରେ ରହିଛି ବ୍ରେନ୍, ମନ ସେଇଠି ରହିଛି ନା, ଆମର ଶ୍ରୀ ଶ୍ରୀମଦ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଜଣେ ବୈଜ୍ଞାନିକ, ଏ ଭଗବାନ କଥାକୁ ବୈଜ୍ଞାନିକ ଭିତରେ ପ୍ରଚାର କରିବା ପାଇଁ ଆର ଉଦ୍ଦେଶ୍ୟ ସେଣ୍ଟର ଉଦ୍ଦେଶ୍ୟ ହେଉଛି ସେଇଟା ବୈଜ୍ଞାନିକ ଭିତରେ ପ୍ରଚାର କରାଯିବ ହେ। ତେଣୁ ଆମେ ଯେଉଁ କହୁଛେ ମନ, ବୈଜ୍ଞାନିକମାନଙ୍କ ମନ ଭିତରେ ତଫାତ୍ ରହିଛି। ବୈଜ୍ଞାନିକମାନେ ମନ କହିଲେ ମାଇଣ୍ଡ ଯେଉଁ କହୁଛନ୍ତି, ମାଇଣ୍ଡ କହିଲେ ଏ ମସ୍ତକରେ ବ୍ରେନ୍କୁ କହୁଛନ୍ତି ମାଇଣ୍ଡ, କିନ୍ତୁ ଯଦିଓ ସେ ମାଇଣ୍ଡର ଫଙ୍କସନ୍ କରୁଛି କିନ୍ତୁ ତା'ର ରିମୋଟ୍ ରହିଛି, ଆମ ମୂଳ ଜିନିଷଟା ହେଉଛି ହୃଦୟ ଭିତରେ ରହିଛି ଏ ଆତ୍ମା। ଆତ୍ମାରେ ଯେଉଁ ଏ ଯେଉଁ ସୂକ୍ଷ୍ମ ଶରୀର ରହିଛି, ସୂକ୍ଷ୍ମ ଶରୀର ଆମ ସ୍ଥୂଳ ଶରୀର ଆମେ ଦେଖିପାରୁଛେ। ଏ ସ୍ଥୂଳ ଶରୀରରେ ପାଞ୍ଚଟି ତତ୍ତ୍ୱରେ ତିଆରି, ଭୂମି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ, ଏ ପାଞ୍ଚଟି ଶରୀର ତିଆରି ସ୍ଥୂଳ ଶରୀର। କିନ୍ତୁ ଆଉ ଗୋଟେ ସୂକ୍ଷ୍ମ ଶରୀର ରହିଛି, ସେଇଟା ହେଉଛି କେଉଁଥିରେ ତିଆରି ନା ମନ, ବୁଦ୍ଧି ଏବଂ ଅହଙ୍କାର। ଇଏ ଆମ ସୂକ୍ଷ୍ମ ଶରୀର, ମନରେ ଆମେ ଯେଉଁ ବହୁତ ଚିନ୍ତା କରୁଛେ, ମନ ଗୁରୁତ୍ୱପୂର୍ଣ୍ଣ, ବହୁତ ଗୁରୁତ୍ୱପୂର୍ଣ୍ଣ। ଏବଂ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ମନକୁ କଣ୍ଟ୍ରୋଲ କରିବା। ଏ ମନକୁ ଯଦି ଆମେ କଣ୍ଟ୍ରୋଲ କରିଦେଲେ ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ। ମନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନ। ସେଥିପାଇଁ ଭଗବତ ଗୀତାର ଅନ୍ତିମରେ ଭଗବାନ କହିଲେ ମନ ନା ଭବ, ମନରେ ମୋତେ ଚିନ୍ତା କର। କେମିତି ଆମେ ମନକୁ କଣ୍ଟ୍ରୋଲ କରିବା, ମନରେ ଭଗବାନ ଚିନ୍ତା କରି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ମନରେ ଭଗବାନ ଚିନ୍ତା କରିବା। ଆମେ ଆଜି ପର୍ଯ୍ୟନ୍ତ ବା ଆଜି ଆଜି ସକାଳଠୁ ଯଦି ହିସାବ କରିବା ମନରେ କେତେଥର ଚିନ୍ତା କରିଛେ ଭଗବାନଙ୍କୁ। ତେଣୁ ଭକ୍ତ ହେଲା ମାନେ ମନରେ ଭଗବାନ ଚିନ୍ତା କରିବା। ଏଇସବୁ ଭଗବତ ଗୀତାରେ ଏସବୁ ଯେଉଁ କଥା କହିଛି ଆମେ ଏଇସବୁ ମନରେ ଚିନ୍ତା କରିବା, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଯଦି ମନରେ ଚିନ୍ତା କରିବା। ଆମେ ମନରେ ଅନେକ କଥା ଚିନ୍ତା କରୁଛେ, ତେଣୁ ଆମେ ଟ୍ରେନ୍ କରିବା ମନକୁ ଏଇଭଳି ଭାବରେ କଣ୍ଟ୍ରୋଲ କରିବା। ଆର ଉର୍ଦ୍ଧ୍ୱରେ ରହିଛି ବୁଦ୍ଧି, ବୁଦ୍ଧି ମାଧ୍ୟମରେ ମନକୁ କଣ୍ଟ୍ରୋଲ କରିବା, ଏବଂ ବୁଦ୍ଧିର ଉର୍ଦ୍ଧ୍ୱରେ ରହିଛି ଅହଙ୍କାର, ଅହଙ୍କାର ମଧ୍ୟ ଅହଙ୍କାର ଯେଉଁ ରହିଛି ବୁଦ୍ଧିକୁ ମଧ୍ୟ ସେ କଣ୍ଟ୍ରୋଲ କରିବ। ଏବଂ ଅହଙ୍କାର ଉର୍ଦ୍ଧ୍ୱରେ ରହିଛି ଆମେ ଆତ୍ମା, ଆତ୍ମା ସବୁ କଣ୍ଟ୍ରୋଲ କରିବ। ତେଣୁ ଏଇଭଳି ଭାବରେ ଆମର ପ୍ରକୃତ ପରିଚୟ ହେଉଛନ୍ତି ଆତ୍ମା। ଏ ଆତ୍ମା କେଉଁଠି ରହିଛି ନା ହୃଦୟ ଭିତରେ ରହିଛି, ହୃଦୟ ଭିତରେ ଆତ୍ମା ରହିଛନ୍ତି ଏବଂ ପରମାତ୍ମା ମଧ୍ୟ ରହିଛନ୍ତି, ହୃଦୟ ଭିତରେ ରହିଛନ୍ତି। ତେଣୁ ଏଠି ଯେଉଁ କହୁଛନ୍ତି ହୃଦୟ, ସେ ହୃଦୟକୁ ତାଙ୍କୁ ଦେଲେ, ପ୍ରଦାନ କଲେ, ଭଗବାନ ସେଇଠି ଅଛନ୍ତି। ଏଠି କହୁଛନ୍ତି କ'ଣ ନା କୃଷ୍ଣେ ଭାବେନ ହୃଦୟଂ ତଧୁ, ଏହି ଭାବରେ ତାଙ୍କ ହୃଦୟରେ ଏହି ଭାବ ଆସୁଛି, ହୃଦୟରେ ଆସୁଛି। କାହିଁକି ନା ହୃଦୟରେ ଆମେ ସବୁ ରହିଛେ, ହୃଦୟରେ ମନ ରହିଛି, ବୁଦ୍ଧି ରହିଛି, ଅହଙ୍କାର ରହିଛି, ସବୁ ରହିଛି। ଆମେ ଆତ୍ମା ହୃଦୟ ଭିତରେ ରହିଛେ, ମନଟା ବା ହୃଦୟ ଶୁଦ୍ଧ ନ ହୋଇଥିବା ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଘୁରି ବୁଲୁଥିବା। ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଆମେ ମନରେ କ'ଣ ଚିନ୍ତା କରୁଛେ, ମନଟା ବହୁତ ସୂକ୍ଷ୍ମ। ଭଗବତ ଗୀତାରେ ଅର୍ଜୁନ କହିଲେ ନା ମନୁଷ୍ୟ କ'ଣ ଚଞ୍ଚଳଙ୍ଗୀ ମନ କୃଷ୍ଣ, ଏଠି ମନ ଚଞ୍ଚଳ ତାକୁ ନିୟନ୍ତ୍ରଣ କରିହେବ ନାହିଁ, କିନ୍ତୁ ଭଗବାନ କହିଲେ କରିହେବ, ଅଭ୍ୟାସ ଏନ, ଅଭ୍ୟାସ ମାଧ୍ୟମରେ କରିହେବ ମନ କଣ୍ଟ୍ରୋଲ କରିବା। ତେଣୁ ଆମର ଏଇ ମନକୁ କଣ୍ଟ୍ରୋଲ କେମିତି କଣ୍ଟ୍ରୋଲ କରିବେ ନା ଭଗବାନ ପାଦ ପଦ୍ମରେ ମନକୁ ଲଗେଇଲେ ମନଟି କଣ୍ଟ୍ରୋଲ ହେବ। ଏଇ ମନ ଆମକୁ ନରକକୁ ନେଇଯିବ, ପୁଣି ଏଇ ମନ ଆମକୁ ଭଗବତ ଧାମକୁ ନେବ। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମୈବ ଆତ୍ମନାଜିତ ଅନାତ୍ମନସ୍ୟ ଶତ୍ରୁତେ ବର୍ତ୍ତେ ତା ଆତ୍ମୈବ ଶତ୍ରୁପତ। ମନଟା ଆମର ବନ୍ଧୁ, ମନଟା ମଧ୍ୟ ଆମର ଶତ୍ରୁ। ଯଦି ଆମେ ମନ ଦ୍ୱାରା ଆମର କ'ଣ ଆମ ଆତ୍ମାକୁ ଉର୍ଦ୍ଧ୍ୱକୁ ନେବା, ଉଦ୍ଧରେଦାତ୍ମନାତ୍ମାନଙ୍କ ନାତ୍ମାନ ଅବସାଦ ଦେଇ ଉର୍ଦ୍ଧ୍ୱକୁ ନେବା କିଭଳି ଭାବରେ ନା ଭଗବାନ ଚିନ୍ତନ କରିକିରି, ଭଗବାନ ଇତର ବିଷୟ ଚିନ୍ତା କଲେ ମନଟା ଅଧୋଗତି ହେବ, ଅଧୋଗତି କହିଲେ ନର୍କ, ଉର୍ଦ୍ଧ୍ୱଗତି କହିଲେ ଭଗବତା। ତେଣୁ ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ମନଟାକୁ କିଭଳି ଆମେ କଣ୍ଟ୍ରୋଲ କରିବା ଆମ ଉପରେ ନିର୍ଭର କରୁଛି। ତେଣୁ ଆଜି କନ୍ୟାମାନେ ତାଙ୍କ ହୃଦୟକୁ ଭଗବାନ ପ୍ରଦାନ କରିଦେଇଛନ୍ତି। ଏଠି କହିଗଲା ନା କୃଷ୍ଣ ଭାବେନ ହୃଦୟଂ ଦଧୁ, ହୃଦୟଙ୍କୁ ପ୍ରଦାନ କଲେ ଭଗବାନଙ୍କୁ। ତେଣୁ ଏ ଶ୍ଳୋକରେ ଏଠି କୁହାଯାଉଛି 35 ନମ୍ବର ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି, ତା ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ନା ପରିଭ୍ରମରେ ତାଙ୍କୁ ଗ୍ରହଣ କଲେ, କିଭଳି ଭାବରେ ଗ୍ରହଣ କଲେ ଏ ଶ୍ଳୋକଟି ବର୍ଣ୍ଣନା କରାଯାଉଛି। ଭଗବାନ ବ୍ରହ୍ମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ କୃପା କରନ୍ତୁ ଭଗବାନ ଆମର ପତି ମୋର ପତି ହୁଅନ୍ତୁ, ଆମର ବୋଲି କୁହାଯାଉନି, ବହୁବଚନ କୁହାଯାଏନି, ଏକବଚନ କୁହାଯାଉଛି। କାରଣ ଜଣେ କନ୍ୟା ଚିନ୍ତା କରୁନାହାନ୍ତି, ସେ ଅନ୍ୟ ଅନ୍ୟ ଜଣେ କନ୍ୟା କ'ଣ ଚିନ୍ତା କରୁଛି, ଏ ସମସ୍ତଙ୍କର ମନର ଭାବନାଟାକୁ ଏଠି ପ୍ରକାଶ କରୁଛନ୍ତି। ଷୋହଳ ହଜାର ଶହେ କନ୍ୟା ମନରେ କ'ଣ ଚିନ୍ତା କରୁଛନ୍ତି, ବ୍ୟାସଦେବ ଏକା ଚିନ୍ତା, ସମସ୍ତଙ୍କର ଏକା ଚିନ୍ତା ରହିଛି। ଏ କୌଣସି ଆ ପୂର୍ବରୁ ମିଟିଂ କରିକିରି ଆମେ ଏହା କରିବା ଏ ଯୋଗୁଁ ନିଆଯାଇନଥିଲା, ଏଇସବୁ ତାଙ୍କ ହୃଦୟର ଭାବନା ଅଟୋମେଟିକାଲି ସବୁ ଆସୁଛି। କାରଣ ଭଗବାନ ସହିତ ତାଙ୍କର ସମ୍ବନ୍ଧ ରହିଛି, ନିତ୍ୟ ସମ୍ବନ୍ଧ ରହିଛି ଭଗବାନ ଆମ ସମସ୍ତଙ୍କର ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ରହିଛି, ଆମେ ସେ ସମ୍ବନ୍ଧଟିକୁ ଭୁଲି ଯାଇଛେ। ଏ ଯେଉଁ ଶାସ୍ତ୍ର ଅଧ୍ୟୟନର ଶ୍ରବଣର ଉଦ୍ଦେଶ୍ୟ ହେଉଛି ସେ ସମ୍ବନ୍ଧ ଜ୍ଞାନ ହିଁ ପ୍ରାପ୍ତ ହେବା। ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟିକୁ ଆମେ ଭୁଲି ଯାଇଛେ, ଭୌତିକ ଜଗତରେ ଏ ସମ୍ବନ୍ଧ ଖୋଜି ବୁଲୁଛେ। ଅନେକ ଜନ୍ମ ଧରିକିରି ଅନାଦି କାଳରୁ ଆମେ ଏଇ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ସେ ସମ୍ବନ୍ଧ ଜ୍ଞାନଟି ଆମେ ଭୁଲି ଯାଇଛେ, ଆମେ ଜାଣିନେ ପ୍ରକୃତ ସମ୍ବନ୍ଧ ଆମ ଭଗବାନଙ୍କ ସହିତ ରହିଛି। ତେଣୁ ଏଇ ଯେଉଁ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ଏଇ ଜ୍ଞାନଟି ପ୍ରଦାନ କରନ୍ତି, ଏଇ ସମ୍ବନ୍ଧ ଜ୍ଞାନକୁ ପ୍ରଦାନ କରନ୍ତି, ଆମ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନଟି ଆମର ଆସେ। ତେଣୁ ଭଗବାନଙ୍କ ସହିତ ସମ୍ବନ୍ଧର ଆଦାନ ପ୍ରଦାନ ହୁଏ, ସେଇଟା ହେଉଛି ଅଭିଧେୟ। ତିନୋଟି ତତ୍ତ୍ୱ ରହିଛି ବେଦରେ, ଅଭିଧେୟ ଆଦାନ ପ୍ରଦାନ, କେମିତି ଭାବର ଆଦାନ ପ୍ରଦାନ କେମିତି ହୁଏ, କେମିତି ହେବ। ଆପଣମାନେ ଘରେ ରହିଛନ୍ତି, ପରିବାରରେ ରହିଛନ୍ତି, ସୋସାଇଟିରେ ରହିଛନ୍ତି, ସବୁ ରହିଛନ୍ତି, ଆପଣ ଆଦାନ ପ୍ରଦାନ ହେଉଛି ନା, କେମିତି ଆଦାନ ପ୍ରଦାନ ହେଉଛି, ଛଅ ପ୍ରକାର ଉପାୟ ରହିଛି ଭାବ ଆଦାନ ପ୍ରଦାନ ହେଉଛି। କିଭଳି ଭାବରେ ନା, ଦଦାତି ପ୍ରତି ଗୁଣାତି, ଗୁହେ ମାଖ୍ୟାତି ପୃଚ୍ଛତି, ଭୁଙ୍କ୍ତେ ଭୋଜେଇତେ ଚାହିଁବ, ସେଟା ପ୍ରୀତି ଲକ୍ଷଣ, ଏ ପ୍ରୀତିର ଲକ୍ଷଣ ଭାବର ଆଦାନ ପ୍ରଦାନ ଏଇଭଳି ଭାବରେ ହୁଏ। ଦଦାତି ପ୍ରତି ଗୁଣାତି, ଆପଣ କିଛି ତାଙ୍କୁ ଦେବେ, ସିଏ ଆପଣ କିଛି ପ୍ରଦାନ କରିବେ, ଏହି ଭାବର ଆଦାନ ପ୍ରଦାନ ହେଉଛି। ଛଅ ପ୍ରକାର ଷଡ଼ବିଧା ପ୍ରୀତି ଲକ୍ଷଣମ, ଆପଣ ତାଙ୍କୁ କିଛି ଖାଦ୍ୟ ପ୍ରଦାନ କରିବେ, ସିଏ ମଧ୍ୟ ଆପଣଙ୍କୁ କିଛି ପ୍ରଦାନ କରିବେ, ଭୁଙ୍କ୍ତେ ଭୋଜେଇତେ ଚାହିଁବ, ଏବଂ କ'ଣ ଗୁହେ ମାଖ୍ୟାତି ପୃଚ୍ଛତି, ଆପଣଙ୍କର ମନର ଭାବନାଟାକୁ ତାଙ୍କୁ ପ୍ରକାଶ କରୁଛନ୍ତି, ସିଏ ମଧ୍ୟ ତାଙ୍କର କଥାକୁ କହୁଛନ୍ତି, ବା ଆପଣଙ୍କର କିଛି ପ୍ରଶ୍ନ ରହିଛି ପଚାରୁଛନ୍ତି, ସିଏ ଉତ୍ତର ଦେଉଛନ୍ତି। ଏହିଭଳି ଭାବରେ ଆଦାନ ପ୍ରଦାନ ହେଉଛି। ଘରେ ଆପଣଙ୍କର ପିଲାମାନଙ୍କ ସହିତ ସ୍ୱାମୀ ସ୍ତ୍ରୀ ପିଲା ଏସବୁ ରହିଛି, ଭାବରେ ଆଦାନ ପ୍ରଦାନ କିଭଳି ଭାବରେ ହେଉଛି, ଏଇଭଳି ଭାବରେ ଏଇ ଛଅଟି ରୂପ ଗୋସ୍ୱାମୀ ଏଇଟାକୁ ତାଙ୍କର ଉପଦେଶ ଅମୃତରେ କହିଛନ୍ତି। ସେ ପ୍ରକାର ସେହିଭଳି ଭାବରେ ଭଗବାନଙ୍କ ସହିତ ମଧ୍ୟ ଆମେ ଭାବର ଆଦାନ ପ୍ରଦାନ କରିବା। ଆଜି ଇଏ ମଧ୍ୟ ହୃଦୟରେ ଯେଉଁ ଚାଲିଛି, ଏ ଭାବର ଆଦାନ ପ୍ରଦାନ ହେଉଛି। ତେଣୁ ଏଇସବୁ ଭାବରେ ଦାହ ଏସବୁ ପରେ 36ରୁ 37 ଏଇ ଦୁଇଟି ଶ୍ଲୋକରେ ବର୍ଣ୍ଣନା କରାଯିବ, କେମିତି ଭଗବାନ ସେମାନଙ୍କୁ ସବୁ ପଠେଇବେ, ଦ୍ୱାରକାକୁ ପଠେଇବେ, ରାଗ ଜ୍ୟୋତିଷପୁରରୁ ପଠେଇବେ କେଉଁଠିକି, ଦ୍ୱାରକାକୁ। କେତେ ଡିଷ୍ଟାନ୍ସ ହେଲାଣି, ଆମେ ଗତକାଲି ଆଲୋଚନା କରୁଥିଲୁ, ସବୁ ପାଲିଙ୍କିରେ ପଠେଇବେ, ପାଲିଙ୍କିରେ ପଠେଇବେ, କେତେ ଦିନ ଲାଗିବ ମୁଁ ଚିନ୍ତା କରୁଥିଲି, ଆମେ କାଲି ଚିନ୍ତା କରୁଥିଲୁ, ଆଜି ମୁଁ ପଢ଼ୁଥିଲି ଗୋଟେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ସେମାନେ ଯେଉଁ ଆସୁଛନ୍ତି ନରକ, ଏଇ ଯେଉଁ ଅସୁରମାନଙ୍କର ସବୁ ଥିଲେ ବାହନ କରିକି ଆଣୁଛି, ଯେଉଁ ଶିବିକାକୁ ବାହନ କରିବେ, ପାଲିଙ୍କିକୁ ବାହନ କରିବେ, ସେମାନଙ୍କର ସ୍ପିଡ଼ ଏଭଳି ରହିଛି ବାୟୁରୁ ବେଗରେ ସେମାନେ ଯାଇପାରିବେ, ସେମାନେ ବାୟୁ ବେଗରେ ଯାଇପାରିବେ, ଏତେ ତାଙ୍କର ସ୍ପିଡ଼ ରହିଛି। ଏଭଳି ଭାବେ ଗୋଟେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଯିବେ, ତାଙ୍କୁ ପଠେଇବେ, ଭଗବାନ ପଠେଇବେ, ଦ୍ୱାରକାକୁ ପଠେଇବେ, ଏବଂ ଭଗବାନ କିନ୍ତୁ ଦ୍ୱାରକାକୁ ଯିବେନି ବର୍ତ୍ତମାନ, କାରଣ ଇନ୍ଦ୍ର ଯେଉଁ ପ୍ରାର୍ଥନା କରିଥିଲେ ସେଥିପାଇଁ ସେ ଭଗବାନ ଆସିଛନ୍ତି। ସେ ଯେଉଁ ନରକାସୁର ଯେଉଁ ସବୁ ହରଣ କରି ଆଣିଥିଲା, କ'ଣ ଅଦିତିଙ୍କର କୁଣ୍ଡଳ, ବରୁଣଙ୍କର ଛତ୍ର, ଏବଂ ତାଙ୍କର ଯେଉଁ ରହିଛି ମଣିର ପାହାଡ଼, ତାକୁ ସବୁ ଭଗବାନ ନେଇକିରି ଯିବେ, ଗରୁଡ଼ ପୃଷ୍ଠରେ ପଡ଼ିକି ସତ୍ୟଭାମାଙ୍କ ସହିତ ଯିବେ ସ୍ୱର୍ଗଲୋକକୁ ଯିବେ। ଭଗବାନ ଯିବ ସ୍ୱର୍ଗଲୋକକୁ, ଏବଂ ଏ କନ୍ୟାମାନେ ଯିବ ଦ୍ୱାରକାକୁ, ଏବଂ ଆମେ ଯିବା ପ୍ରସାଦ ହଲ୍କୁ। ଆମର କଥା କହିଟି ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। କାହାକି ଯଦି ପ୍ରଶ୍ନ ଅଛି କରିପାରିବେ, ନହେଲେ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।